ॐ नमो भगवते वासुदेवाय। ଶ୍ରୀମଦ୍ଭଗବଦ୍ଗୀତାର ଦ୍ୱିତୀୟ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ ଅର୍ଜୁନଙ୍କର ଯେଉଁ କୁଶଳ ଜିଜ୍ଞାସା ତାଙ୍କର ମନ ଭିତରେ ଆସିଛି, ନିଷ୍କାମ କର୍ମଯୋଗୀ କିଭଳି ସ୍ଥିତ ପ୍ରଜ୍ଞା ସ୍ଥିତିକୁ ଯାଏ ବା ଯୁକ୍ତ ବୈରାଗ୍ୟ ଆଚରଣ କଲାପରେ ସେ ଆତ୍ମତତ୍ତ୍ୱବିତ୍ ହୁଏ। ନିଷ୍କାମ କର୍ମ ଯୋଗୁଁ ଜଣେ ନ ଆସିପାରିଲେ ସେ କେବେ ଯୁକ୍ତ ବୈରାଗ୍ୟ ହେଇପାରିବ ନାହିଁ। ଯୁକ୍ତ ବୈରାଗ୍ୟ ସ୍ଥିତିରେ ହିଁ ଜଣେ ଭଗବତ ଭଜନ ତାର ଯେଉଁ ସ୍ଥିରତା ଆସେ। ସେଠି ଯୁକ୍ତ ନାହିଁ ବ୍ୟବହାରିକ ଜୀବନରେ, ଆହାର ଧର୍ମ ସହିତ ଶରୀର ସହିତ ଯାହା ସବୁ ବ୍ୟବହାରିକ ଜୀବନ ରହିଛି, ବ୍ୟବହାରିକ ଜୀବନ ମାନେ ସ୍ତ୍ରୀ ପୁତ୍ର କନ୍ୟା ଶରୀରକୁ ନେଇକି ଯେଉଁ ଜୀବନଟା ମଣିଷ ବିତାଏ ତାକୁ ବ୍ୟବହାରିକ ଜୀବନ କୁହାଯାଏ। ବ୍ୟବହାରିକ ଜୀବନରେ ଯଦି ସଂଯମତା ନାହିଁ, ସେ ଅଧିକ ଯାହା କହନ୍ତି ଗୋଟିଏ ବସ୍ତୁରେ ସେ ଅଧିକ ଆସକ୍ତ ହେଇଯାଉଛି କିମ୍ବା ପୁରା ତ୍ୟାଗ କରିଦେଉଛି, ସେ ଭଜନ କରିପାରିବନି, ଯୁକ୍ତତା କୁହାଯାଏ। ତେଣୁ ଯୁକ୍ତ ବୈରାଗ୍ୟଟା ସାହାଯ୍ୟ କରେ ହରିଭଜନରେ, ବିଶେଷ କରି ଭକ୍ତି ଯୋଗୀମାନଙ୍କ ପାଇଁ। ଜ୍ଞାନୀମାନଙ୍କ ପାଇଁ, ଯୋଗୀମାନଙ୍କ ପାଇଁ ଶୁଷ୍କ ବୈରାଗ୍ୟଟା ତାଙ୍କର ଭଲ, ସବୁ ଛାଡ଼ିଦେବେ, ତାଙ୍କର ତ ଆଉ କିଛି ସମ୍ବନ୍ଧ ରଖନ୍ତିନି, ସେ ସବୁବେଳେ ଚାହିଁବା ପରମାତ୍ମାଙ୍କ ସାଙ୍ଗରେ ଲୀନ ହେଇଯିବୁ, ତାଙ୍କୁ ପରମାତ୍ମାଙ୍କୁ ଭଜନ କରିକି ଆମେ ତାଙ୍କ ଦୂରୁ ସିଦ୍ଧି ଗୁଡ଼ା ପ୍ରାପ୍ତ ହଉ, ଯୋଗୀମାନେ ଯାହା ସବୁ ଚିନ୍ତା କରନ୍ତି। କିନ୍ତୁ ଭକ୍ତି ଯୋଗୀମାନଙ୍କର ତ ସମ୍ବନ୍ଧ ସ୍ଥାପନଟା, ତାଙ୍କର ଅନ୍ତର ଭିତରେ ଥିବା ରସଟାକୁ ଭଗବାନ ସହିତ ଯୁକ୍ତ କରିବେ। ଭକ୍ତି ଯୋଗରୁ ଆମ ଆମ ଅନ୍ତର ଭିତରେ ଯେଉଁ ସମ୍ବନ୍ଧଟା ରହିଛି ସେଟା ବାହାର ଜାଗାରେ ଲାଗିଛି। ଯେଉଁ ଚାରିଟା ରସ ଜଗତରେ ଅଛି ସେ ଚାରିଟା ରସ ଭଗବାନ ପାଖରେ ଲାଗିବା କଥା, କିନ୍ତୁ ବାହାର ଜାଗାରେ ଲାଗିଛି। ତେଣୁ ରସ ଆମ ହୃଦୟ ଭିତରେ ଅଛି, ଆମେ କାହାର ଦାସ୍ୟ ଭାବରେ କାହାର ସେବା କରୁଛେ, କାହା ସାଙ୍ଗରେ ବନ୍ଧୁତା କରୁଛେ ସଖ୍ୟ ଭାବରେ, କାହାକୁ ବାତ୍ସଲ୍ୟ ଦଉଛେ। ଆଉ ସ୍ୱାମୀ ସ୍ତ୍ରୀ ଯେଭଳି ମାଧୁର୍ଯ୍ୟ ତାଙ୍କର ଯାହା କୁହନ୍ତି ପତି ପତ୍ନୀ ସମ୍ପର୍କ ରଖୁଛେ ମାଧୁର୍ଯ୍ୟ, ଇଏ ଗୋଟା ଅଛି ଆମ ଭିତରେ। କିନ୍ତୁ ଯୁକ୍ତ ସ୍ଥିତିକି ନ ଆସିପାରିଲେ, ଯୁକ୍ତ ବୈରାଗ୍ୟ ସ୍ଥିତିକି ନ ଆସିପାରିଲେ ଏଇ ରସ ସମ୍ବନ୍ଧଟା ଭଗବାନଙ୍କ ସହିତ ସ୍ଥାପିତ ହେଇପାରିବ ନାହିଁ। ସାଧାରଣ ଭୋଜନ କଲେ କ'ଣ, ଜଣେ ସାଧାରଣ ଭୋଜନ କରୁଛି କିନ୍ତୁ କହୁଛି ମୋର ଭକ୍ତି କାହିଁ ହଉନି, କୃଷ୍ଣ ମୋତେ ନିଜର ଲାଗୁନାହାନ୍ତି, କାହିଁ ଲାଗୁନାହାନ୍ତି, ମାନେ ସେ ଯୁକ୍ତ ବୈରାଗ୍ୟରେ ନାହିଁ, ସେ କେମିତି ଗୋଟେ ଆସକ୍ତି ହେଇଯାଇଛି ଅଧିକା, ସେ ଅଧିକା ଆସକ୍ତ ହେଇଗଲା ଆଉ ତାର ମନଟା ତ ସେଠି ରହିଲା ଆଉ ତା ରସଟା ରସଟା ସେଠି ବ୍ୟବହାର ହେଇଗଲା। ମଣିଷ ଯେତେବେଳେ କାହା ପ୍ରତି ଆସକ୍ତି ହେଇଛି ମାନେ ଚାରିଟା ରସରୁ କାହା ରସ ଗୋଟେ ରସ ସହିତ ଆସକ୍ତି ହେଇଥିବ ନା, ଆଉ ଖାଲି ତ ତୁମେ କାହା ପ୍ରତି ଆସକ୍ତି ହେଇପାରିବନି ନା। ଗୋଟେ କୁକୁରଟାକୁ ରଖ, ତୁମେ କିଏ ତାକୁ ପୁଅ ଭଳିଆ ଦେଖୁଥିବ, ନହେଲେ କିଏ ତାକୁ ଯେମିତି ବିଦେଶୀ ଗୁଡ଼ାକ ତାଙ୍କ ସ୍ୱାମୀ ସ୍ତ୍ରୀ ଭଳିଆ ତାଙ୍କୁ ରଖନ୍ତି, କିଏ ପୁଅ ଭଳିଆ ରଖିବ ତାକୁ, କିଏ ଝିଅ ଭଳିଆ ରଖିବ, ତୁମେ ଯାହାକୁ ଭଲ ପାଉଛ ମାନେ ସେଠି ରସ ରହିଛି, ଚାରିଟା ରସରୁ ଗୋଟେ ରସ ଥିବ ଆଉ ସେଟା ତ ସେଠି ଲାଗିଗଲା। ଆଉ ଭଗବାନଙ୍କର ଭଜନ କଲେଟା କ'ଣ, ସେ ଭକ୍ତ ବେଳେ ବେଳେ ବିଚଳିତ, ମୁଁ ଏତେ ଦିନ ଭଜନ କଲିଣି, ସାଧନ କଲିଣି, ମୁଁ ଦୀକ୍ଷା ନେଲିଣି, କିନ୍ତୁ ସବୁ କଲେ ବାପା କ'ଣ, ତୋର ତ ଯୁକ୍ତ ବୈରାଗ୍ୟଟା ଆଚରଣ କରିପାରୁ, ନିଷ୍କାମ କର୍ମଯୋଗ ନିଷ୍କାମ ଭାବରେ କୃଷ୍ଣଙ୍କ ପାଇଁ କର୍ମ କରିକି ତୁମେ ଯୁକ୍ତ ବୈରାଗ୍ୟ ସ୍ଥିତିକି ଆସିପାରୁନ। ଯୁକ୍ତ ବୈରାଗ୍ୟ ସ୍ଥିତିକି ନ ଆସିଲେ ତୁମ ରସଟା ଯୁଆଡ଼େ ଆଉ ଗୋଟେ କୋଉଠି ଲାଗିଯିବ, ଆଉ ତୁମେ ଆତ୍ମା ନା, ତୁମେ କ'ଣ ଶୁଷ୍କ ହେଇକି ରହିପାରିବ କି, ତୁମେ କାହାକୁ ନା କାହାକୁ ଗୋଟେ ଭଲ ପାଇବ, ପୁଣି ଭଲ ପାଇବ କହିଲେ ଚାରିଟା ରସ ଭିତରେ ଗୋଟେ ରସରେ କାହାକୁ ଭଲ ପାଉଥିବ, ସରିଲା ତ ସେଠି ଲାଗିଗଲା, ଆଉ ଭଗବାନ ପାଖରେ କ'ଣ ଲାଗିବ। ଭଗବତ ଭଜନଟା ଆଉ ପ୍ରେମ ଯାହା କୁହନ୍ତି କୃଷ୍ଣ ଭକ୍ତି ପ୍ରେମ ପାଇବା ପାଇଁ ଆଉ ସହଯୋଗୀକାର ସହଯୋଗୀ ହେଲାନି, ଖାଲି ଯନ୍ତ୍ରବତ ବା ଗୋଟେ ବିଧି ହିସାବରେ ଆମେ କରୁଥିବା, ସେ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧ ଯୁକ୍ତ ବୈରାଗ୍ୟ ଉଚ୍ଚତେ। କୃଷ୍ଣ ସମ୍ବନ୍ଧଟା ପୁରା ଧରା ହେଲା ପ୍ରଥମ ମୁଖ୍ୟ ଜିନିଷଟା, ଆଉ ଜୀବନ କୃଷ୍ଣ ସମ୍ବନ୍ଧଟା ନାହିଁ, ସେଥିପାଇଁ ତାକୁ ଏ ଯୁକ୍ତ ବୈରାଗ୍ୟଟା ନିହାତି ଆବଶ୍ୟକ ଅଛି। ନିଷ୍କାମ କର୍ମ ଯୋଗଟାକୁ ବାରବାର କଳି ଯୁଗରେ ବାଡ଼େଇକି ଆଚାର୍ଯ୍ୟ ମାନେ କହିଛନ୍ତି, ତୁମେ କିଛି ଭୋଜନ କରିପାରିବ, କୁଆଡ଼େ ତୁମକୁ ଛାଡ଼ିଲେ ଜଙ୍ଗଲ ଭିତରେ ତୁମକୁ ଛାଡ଼ିଲେ ତୁମେ ଏଠି ପ୍ୟାଲେସ୍ କରିବ, ତୁମର ଏତେ ଭୋଗ କାମନା ଅଛି, କେବେ ବି ତୁମେ ଭୋଜନ କରିପାରିବ ନାହିଁ, ଆଚାର୍ଯ୍ୟମାନେ ପୁରା କାଟି ଦେଇଛନ୍ତି ସବୁ କଳି ଯୁଗରେ। ସେଥିପାଇଁ ବାରମ୍ବାର ବାରମ୍ବାର ଆଚାର୍ଯ୍ୟମାନେ ଏ ସମ୍ବନ୍ଧ ଜ୍ଞାନ ଜୀବନ ଗୋଟେ ନାହିଁ ବୋଲି ହିଁ ଏତେ ବଡ଼ ଗୋଟେ ଇନଷ୍ଟିଚ୍ୟୁସନ୍ ଯାକ ଯେ ଅନୁଷ୍ଠାନ କରିକି ବିଗ୍ରହ ଭଗବତ ଭଗବତୀୟ ବସ୍ତୁକୁ ରଖି ସବୁ ସମ୍ବନ୍ଧରେ ଜୀବଟାକୁ କେମିତି ସମ୍ବନ୍ଧିତ କରିବେ ତା ପାଇଁ ସବୁ, ଆଉ କୃଷ୍ଣଙ୍କୁ କେମିତି କର୍ମାର୍ପଣ କରିବେ, ତାର କର୍ମାର୍ପଣ ତା ଚିତ୍ତଶୁଦ୍ଧିଟା ନାହିଁ, ଆଉ ଚିତ୍ତଶୁଦ୍ଧି ହେଇନି ଆଉ ସେ ବୁଝିବ କ'ଣ ଭକ୍ତି ଭକ୍ତି ତତ୍ତ୍ୱଟା। ତେଣୁ କୃଷ୍ଣ ପାଇଁ କର୍ମ କଲା ପରେ କୃଷ୍ଣ ସେ କର୍ମରୁ କିଛି ଗ୍ରହଣ କଲେ ତାର ଚିତ୍ତଶୁଦ୍ଧିଟା ହବ, ନିଷ୍କାମ କର୍ମ ଯୋଗ ନହେଲେ ଚିତ୍ତଶୁଦ୍ଧି ହବନି। যুক্ত বৈরাগ্য হবনি, আর সম্বন্ধ কেমন স্থাপিত হবে, এসব লিঙ্ক হয়ে রয়েছে গোটে গোটে। আর তোমাকে আমি ভজন করছি, ভজন করলে কোণ তার সূত্রটা তো একটু ফেলে গেলে, তার সিস্টমটা ফেল হয়ে গেল, তুমি সিস্টমটা ঠিক রাখিপার না। ভজন করছো কিন্তু আসক্তির আউ গোটে বস্তু প্রতি রয়েছে, স্ত্রী হোক ধন হোক পুত্র হোক কন্যা হোক, আমি যেতে মালা কেতে মালা ফের কুহ এতে ফের টাণিলি, তুমি কেতে ফের টাণলে কোণ হচ্ছে, ফেরবার কোণ হচ্ছে, তোমার 200 ফের টাণ কি 500 ফের টাণ কি 64 মালা জপ কর, তোমার তো সম্বন্ধটা গোটে রয়ে গেলি অলগা জঙ্গ সাগরে, রসটা সেটি লাগিগলে হব কেমতি, না রুক্ষ হৃদয় হব না বৈরাগ্য হৃদয় হব, ভক্তিটা তো রুক্ষ হৃদয় হবনি, যে কাহা কিছু ভাল লাগুনি, তাকে সংসার ভাল লাগুনি, মঠ ভাল লাগুনি, ঘর ভাল লাগুনি, তাকে কিছু ভাল লাগুনি, তাকে সে কোণ ভক্তি করব, সে সম্বন্ধ কোটে রক্ষিপার, রুক্ষ হৃদয়ের সম্বন্ধ স্থাপিত হবে, আর বাপা মানে প্রিয় লাগিলে যুবতী নারী তো প্রিয় লাগিলে মঠ কহিলু, মঠ রহলে বাজি হলু, হলে ভগবান তো প্রিয় লাগিয়া দরকার, গুরু বৈষ্ণব প্রিয় লাগিয়া দরকার, না না বৈষ্ণব ভাল লাগুনা, গুরু ভাল লাগুনা, ঠাকুর ভাল লাগুনা, কি হৃদয় হয়ে গেল, গোটে রুক্ষ হৃদয়, কাহা পাখে সে রস লগাই পার, সে ভক্তি হবে, ভক্তি ভারি সূক্ষ্ম জিনিসটা, সে হবনি, ত্যাগের হবনি, আর ভোগের হবনি, যদি ভোগ তোমার হৃদয়টা সবুজ ভোগ ভোগবাদ রহিলা, আসক্তি রহিলা, সে ভজন হব, আমার এটা যুক্ত বৈরাগ্যটা কৃষ্ণ নির্বন্ধ কৃষ্ণ সম্বন্ধে যুক্ত বৈরাগ্য হচ্ছে, আমার ব্রোড সেন্সর প্রভুপা যেমনি কুহ গোটে ব্রোড সেন্সর মায়া বলে কিছু জিনিস নাই, আম পাখে মায়া বলে কিছু গোটে বস্তু নাই বলে কাটি দিয়েছেন প্রভুপা, মায়া হচ্ছে সেটা যাহা কৃষ্ণ ভক্তি লাগি নপারা, আমার মায়া, কিন্তু সেমান কোণ জ্ঞানী যোগী এমন কোণ সবু হচ্ছে মায়া, আমার কিছু মায়া না, মায়া কেউটা যেটা তোমার পাখে অছি কৃষ্ণ ভক্তি বাধক হচ্ছে সেটা তোমার মায়া, স্ত্রী পুত্র কন্যা ধন যা তুমি রক্ষিছ কিন্তু এটা ভগবান ভক্তি তোমাকে সাহায্য করুনি, এটা মায়া আর কোণ, কিন্তু ব্রোড সেন্সরে কিছু মায়া নাই, বৃহত বিচার দেখা গেলে গোটে জন শুদ্ধ ভক্ত কিছু মায়া নাই, কারণ সবুকিছি কৃষ্ণ সেবার লগাইবার কৌশলটা জাণিছে, আচার্য কোণ আচার্য বৈশিষ্ট্যটা এইটা, তুমি একটা বৈরাগী হয়ে ভজন করদে তুমি জগৎকে দেখাই দেব গোটে বৈরাগী, সেতু কিছু ক্রেডিট না, তুমি সেটা তোমার কিছু ক্রেডিট না, তুমি এমনি কে দিলে সেমনি করেদেলে, তুমি একটু রয়েগুলো করেদেল, তুমি এইগুড়ি ভগবত সেবার তুমি লগাও না, ভগবত সেবা সেবানমুখী করা সবগুড়ি কৃষ্ণ সেবার লগাইবা, এই কুশলতা জীব ভিতরে না, তুমি টঙ্কা দিয়া হল কি গোটে লক্ষ টঙ্কা দেব, তুমি যদি ন নব কোণ কুহ বা বহুত বড় লোক প্রশংসা, সে লোক প্রশংসা করবে জগৎ প্রশংসা করে দেওয়া টঙ্কা সে নৌনা সাংসে জগতের আডভারটাইজমেন্ট হয়ে যাবে, আপনি কোটি কোটি টাকা দিয়া হচ্ছে এ টঙ্কা রক্ষু না, বহুত খুশি হয়ে যাবে লোক, আমার এটা রিজেক্ট করা হয়েছে, কিন্তু তার কোটি টাকাটা ন রাখলে সে কোটি টাকাটা কোণ করি ভোগ করব, তার তো ক্ষতি হল, তো সে ক্ষেত্রে পড়লা, তুমি যে ধনী লোকটা ধন দৌছি সে ধনটার ব্যবহারটা তো সে শিখি নাই না, সে কোণ করবে, সে ভোগরে লগাইব, যেটা সে ভোগ করবে তাকে ধন দিয়ে দেলে, কিন্তু তুমি সে ধনটা গ্রহণ না করলে জগতের বহু লোক তুমি ভাল পাইবে, প্রায়ত জগতের লোক মানে শুষ্ক বৈরাগ্যকে বহু পছন্দ করতে, গোটে ছিড়া বস্ত্র পিঁধা, দাড়ি ফাড়ি ছাড়া, কাহ কত কিছু গ্রহণ ন করা, সুখারুখা খাইবা, এটাকে বহুত লোক পছন্দ করতে, লোক মানুষ যদি আকর্ষণ করা যায় কেবল বৈরাগ্য দ্বারা আকর্ষণ করা আগুতরে আকর্ষণ করে পারি, সাধু তা জ্ঞান বলরে তার ধন বলরে যেত জগৎকে আকর্ষণ করি পারে, তা বৈরাগ্য বলরে আকর্ষণ করে দেব, বৈরাগ্য এত বড় শক্তি রয়েছে সমস্ত আকর্ষণ করে দেব, কিন্তু আমার সেটা রিজেক্ট করা হয়েছে, আমার সব ভগবান সেবার লগাইব, গোটে জনে লোক লক্ষ টাকা দে, তুমি লক্ষ টাকা ন নব, কালি দেখি তোমার পেপর বাহার পড়ে, সি যাই সব হাল্লা করে দেখো বাবা মোট টাকা পয়সা নৌ না, কিন্তু যে লক্ষ টাকাটা আমি ন নেলে সে লক্ষ টাকাটা সে কোণ করব, তার ব্যবহার শিখছে কি, আরে লক্ষ্মীর ব্যবহারটা গোটে ভোগী লোক কেমন শিখব, লক্ষ্মী সে তুমি সমস্ত চঞ্চল করে রকিছ, লক্ষ্মী সে তো সীতা রাবণ যেমি সীতাকে নিয়ে লক্ষ্মীকে নিয়ে লক্ষ্মীকে আগে রক্ষা মানে ইয়ার রাবণ বুদ্ধি, এই যে ভোগ করছেন না লক্ষ্মীকে আ টাকাটা ভোগ করছেন কেন ভোগ করছেন, সমাজ জানি আউটে কারণ এ মডেল কার সরলে আউটে কারণ, কোটি কোটি টাকা বাথরুম মল মল যে ଯିବେ ମଳତ୍ୟାଗ କରି ସେଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଭୋଗୁଛନ୍ତି ଲକ୍ଷ୍ମୀ କିମ୍ବା ଟଙ୍କାକୁ ଦେଖୁନା କେମିତି ନଷ୍ଟ କରୁଛନ୍ତି, ତାଙ୍କର କଣ ଦୃଷ୍ଟି ଆସିବ, ଦୃଷ୍ଟି ଆସିବ। ଆରେ ରାବଣ ବୁଦ୍ଧି ଆସିବ ତାଙ୍କର, ଆଉ ସେ କଣ ସୀତାଙ୍କୁ ଚିହ୍ନିଛନ୍ତି, ଲକ୍ଷ୍ମୀକୁ ଚିହ୍ନିବେ, ଚିହ୍ନି ପାରିବେ। ତ ଜଣେ ଭୋଗୀ ଲୋକକୁ ଯଦି ଆମେ ଭଗବାନ ସେବା ନ ଲଗେଇ ପାରିଲେ, ସେ ପଇସାଟା କଣ କରିବେ, ସେ ଭୋଗ କରିବେ, ଭୋଗ କରି ସେ ନରକକୁ ଯିବ, ତାର ଲାଭ କଣ ହେଲା? କିନ୍ତୁ ତାର ଲକ୍ଷେ ଟଙ୍କାଟାକୁ ଆଣିକି ଭଗବାନଙ୍କ ସେବାର ଲଗେଇବାରେ ତୁମର କି ଯୋଗ୍ୟତା ଦରକାର? କାରଣ ତାର ଯୋଉ ଲକ୍ଷେ ଟଙ୍କାଟା, ସେ ବି ଲକ୍ଷ୍ମୀ ନା, ସେ ତୁମ ହାତ ଗାଡ଼ି ତୁମକୁ ଚଞ୍ଚଳ କରିବ, ତୁମର ସେତିକି ଲକ୍ଷ୍ମୀଙ୍କୁ ମାଧବ ସେବାରେ ବ୍ୟବହାର କରିବେ ତୁମର କୌଶଳତା ଥିବା ଦରକାର। ନହେଲେ ସାଧୁମାନଙ୍କର ଜୀବନ, ଆଜି ଯେତେ ଜଣଙ୍କ ଜୀବନ ଯାଇଛି, ସବୁ ଧନଙ୍କ ପାଇଁ ଯାଇଛି। ସାଧୁମାନଙ୍କର ଜୀବନଟା ପ୍ରତିଷ୍ଠାରେ ଯେତିକି କ୍ଷତି ହେଇନି, ପ୍ରତିଷ୍ଠାରେ ବାଧକ ହେଇଯିବ, ଆଉ ଆଗକୁ ସେ ବଢି ପାରିବନି। କିନ୍ତୁ ସାଧୁମାନଙ୍କର ଜୀବନ ଯୋଉ ନଷ୍ଟ ହେଇଯାଏ ଧନ ନାରୀରେ, ଧନରେ, ତାକୁ ବ୍ୟବହାର କରିବା ପାଇଁ ହେଲେ ତୁମର ଯୋଗ୍ୟତା ରହିବା ଦରକାର। ସେଥିପାଇଁ ଆମର କୌଣସି ଗୋଟେ ବ୍ରଡ୍ ସେନ୍ସରେ ବା ଯାହା କୁହାଯିବ ଉନ୍ନତ ବିଚାରଧାରାରେ ଆମର କୌଣସି ଜିନିଷ ମାୟା ନାହିଁ। ଯାହା ଆମେ ପ୍ରଭୁଙ୍କ ସେବାରେ, କୃଷ୍ଣଙ୍କ ସେବାରେ ଲଗେଇ ପାରୁନି ସେଟା ହଉଛି ମାୟା, ସେଟା ତୁମ ଦେହ ବି ତୁମ ପାଇଁ ମାୟା ହବ। ଯେଉଁ ଗୋଟେ ଗୃହସ୍ଥ କହୁଛି ନା ମୋର ସ୍ତ୍ରୀ ପୁତ୍ର କନ୍ୟା ଅଛି, ମୁଁ ଗୋଟେ ମାୟାରେ ପଡିଛି, ଜଣେ ବ୍ରହ୍ମଚାରୀ ବି ଗୋଟେ ମାୟାରେ ପଡିଛି, ଯଦି ତାର ମନ ଇନ୍ଦ୍ରିୟ ସ୍ୱରୂପକୁ ନେଇକି ସେ ପ୍ରଭୁଙ୍କର ସେବା କରିପାରୁନି, ଭଜନ କରିପାରୁନି, ମାୟା ରହିଛି, ସେ ମାୟା ରହିଛି। ଆଉ କଣ, ବିବାହ ନହେଲେ ଖାଲି ସ୍ତ୍ରୀଟା କଣ ମାୟା, ଆଉ କଣ ମାୟା ନାହିଁ, ସ୍ୱରଟା ହିଁ ମାୟା। ଯାହା କୃଷ୍ଣଙ୍କର ଭଜନରେ ଫେଭରେବୁଲ ହୁଏ ନା, ଅନୁକୂଳ ହୁଏ ନା, ସେଟାକୁ ମାୟା ବୋଲି ନବ। ଶୁଷ୍କ ବୈରାଗ୍ୟଟାକୁ ଆମର କଟା ହେଇଛି, ଆଉ ଜ୍ଞାନଟାକୁ କେବଳ ଜ୍ଞାନ ପଥରେ, ସେଥିପାଇଁ କହିଲେ ଜ୍ଞାନ କର୍ମାଦି ଅନାବୃତମ, ପୁଣ୍ୟାଦି କର୍ମ ଉପରେ ସେ ବେଶୀ ଧ୍ୟାନ ଦେବନି। ଆଉ ଜ୍ଞାନ ଖାଲି ନଲେଜ ଜଷ୍ଟ ଖାଲି ଗୋଟେ ଜ୍ଞାନ ଗୁଡ଼ା, ପୁସ୍ତକଗତ ଜ୍ଞାନ ଗୁଡ଼ା ଖାଲି ପ୍ରାକ୍ଟିକାଲ, ମୁଁ ଏତେ ଜାଣିବି ଏତେ ଜାଣିବି ଏତେ ଲୋକଙ୍କୁ କହିବି, କିରି ଆମେ ଯାହା ଜାଣୁଛେ ଯାହା କହୁଛେ ସେ ଜ୍ଞାନର ସାର ହେଲା କୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା। ଯେମିତି ପ୍ରଭୁବାଜୀ ମହାରାଜ କୁହନ୍ତି, ଆଜି ସକାଳେ ମୁଁ ଶୁଣୁଛି ଲେକ୍ଚର, ସେ କହୁଛନ୍ତି ଯେ ମାଆକୁ ପଚାରିବାକୁ ପଡ଼ିବନି, ଗୋଟେ ଛୁଆଟେ ସେ ମାଆକୁ ପଚାରିବାକୁ ପଡ଼ୁନି, ମା ତୁମେ କେଉଁଟା, ତୁମ ବାପା କେଉଁଠି ଜନ୍ମ, ତୁମେ କେଉଁଠି ଜନ୍ମ ହେଇଥିଲ, ତୁମ ବାପା କିଏ, ମାଆରେ ମା ପାଖରେ ଆଉ ସେ ଜ୍ଞାନ ଆଣିବା ପାଇଁ କିଛି ଆବଶ୍ୟକ ପଡ଼ୁନି, କାରଣ ମଦର ଅଛି ନା, ଆମର କଣ ଦରକାର ଅଛି, ସେ ତ ମା ଆଉ ସେ କେୟାର କରୁଛି, ଆଉ ଆମର ଆଉ ତା ଖୋଳତାଡ ନୀତିରେ ଆମେ ଚିନ୍ତା କରୁନି। କେହି ଗୋଟେ ମାଆକୁ ପଚାରୁନି, ମା ତୋର ବାପା କିଏ, ତୁ କେମିତି ଜନ୍ମ ହେଇଥିଲୁ, ତୁ ମୋତେ ଜନ୍ମ କରିଛୁ ବୋଲି ପ୍ରମାଣ କଣ? ଏ ଜ୍ଞାନ କେହି ବି ଏ ଜ୍ଞାନ ଇନକ୍ୱାରି କାହା ମାଆକୁ କରୁନି, ମା ମୁଁ ତୁମର ପୁଅ ବୋଲି ମୋତେ ପ୍ରମାଣ ଦିଅ। ପ୍ରମାଣ ଜଗତରେ ଲୋକ ପ୍ରମାଣ ଦେଲେ ମାଗିବେ, ତୁମେ ମାଆ କତିକି ଆସିବ, ମାଆ କତିରେ କିଛି ପ୍ରମାଣ ଦରକାର ନାହିଁ। ସେଭଳି ଆମ ଭଗବାନ ପାଖରେ ଆମର ଆଉ କିଛି ଦରକାର ନାହିଁ, ଆମର ଜ୍ଞାନର ପରିସମାପ୍ତି ହେଉଛି କୃଷ୍ଣଙ୍କୁ ଜାଣିବା। ସେଥିପାଇଁ ସେ କହିଲେ ବାସୁଦେବ ସର୍ବାତ୍ମା ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ଭଗବାନଙ୍କୁ ଜାଣିବାଟା ହଉଛି ମହାତ୍ମାଗିରି। ବହୁତ ଶାସ୍ତ୍ର ବହୁତ ପଢିକି ଏଗୁଡ଼ା ପୁସ୍ତକସ୍ତ, ତୁଜା ବିଦ୍ୟା ପରାଙ୍ଗସ୍ତ ଗତମ ଧନ କାର୍ଯ୍ୟତ କାଳେ ନସତ୍ପତି ନଶା ବିଦ୍ୟା ତତ ଧନ, ଆମେ ଆମେ ଛୁଆଟି ବେଳେ ପଢୁଥିଲେ ଯୋଉ ସୁଭାଷିତମରେ ପଞ୍ଚମ ଷଷ୍ଠ ଆମେ ଦଶମ ଶ୍ରେଣୀ ପୂର୍ବରୁ ଏଇଟା ପଢା ହଉଥିଲା, ପୁସ୍ତକସ୍ତ ତୁଜା ବିଦ୍ୟା ପରାଙ୍ଗସ୍ତ ଗତମ ଧନ, ପୁସ୍ତକରେ ବିଦ୍ୟା ଅଛି, ପରହସ୍ତ ଧନ କାର୍ଯ୍ୟତ କାଳେ ନସତ୍ପତି ନଶ ବିଦ୍ୟା ତତ ଧନ, ସେ ବିଦ୍ୟା ସେ ଧନ କାମରେ ଲାଗିବ, ସେଟା ତୁ ପୁସ୍ତକ ରହିଛି, ତୁମେ ମୁଣ୍ଡରେ ରଖିଛ, କିନ୍ତୁ ମୁଣ୍ଡରେ ରଖିଲେ ସେଟା କାମ ହବନି, ତାକୁ ଆଚରଣ କରିବାକୁ ପଡିବ। ବିଦ୍ୟାର ସାର ହଉଛି ଚୈତନ୍ୟ ମହାପ୍ରଭୁ କହିଲେ ନା, ସେ କେଶବ କାଶ୍ମୀର କି ସେଇ ସେ ବିଦ୍ୟାର ଫଲ ଜାଣିଆ ନିଶ୍ଚୟ ଶ୍ରୀକୃଷ୍ଣ ଚରଣ ଯଦି ଚିତ୍ତବୃତ୍ତି ହେବ, ଭଗବାନଙ୍କ ଚରଣ କମଳରେ ଚିତ୍ତବୃତ୍ତି ରହୁନି, ଏ ଲୋକଗୁଡ଼ାଙ୍କୁ ଉପଦେଶ ଦେଇକି ସମ୍ମାନ କମିବା ଧନ କମିବାର କଣ ମୂଲ୍ୟ ରହିଛି? କୃଷ୍ଣ ଯଦି ପ୍ରିୟ ଲାଗୁନାହାନ୍ତି, ଆମର କୃଷ୍ଣଙ୍କ ପ୍ରତି ଭଲ ପାଇବା ଅଛି, କେମିତି ବି ହେଲେ ଆମର ହବାର ଅଛି, ଏଇଟା ସାଧନ, ଏଇଟା ସହାୟକ ହୁଏ, ଶ୍ରବଣ କୀର୍ତ୍ତନଟା ସହାୟକ ହୁଏ କୃଷ୍ଣ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ କମଳରେ ମତି ରଖିବା ପାଇଁ। ଆଉ ଯଦି ଏଇଟା କରିକି ତୁମର ହଉନି, ତାହେଲେ ସେ ସାଧନ ତୁମର କଣ କାର୍ଯ୍ୟରେ ଲାଗିବ? ଶୁଷ୍କ ଜ୍ଞାନକୁ ଆମର କଟା ହେଇଯାଇଛି, ଖାଲି ଜ୍ଞାନ ଗୁଡ଼ାକ କଲ୍ଟିଭେଟ୍ କରିବ, ସେ ଯୋଉ କଟା ହେଇଯାଇଛି। ଆଉ ଯଦି ସେବା କିଛି କଲ ନା, ସେବନମୁଖୀ ହେଲ ନା, ସେବନମୁଖୀ ଝିଅ ହେଲୁ, ଏଇଟା କଣ ଖାଲି ଦୁନିଆ ପୁଳା ଜିନିଷ ଜାଣିବ, ଲୋକ ଗୁଡା ଆମକୁ କହିବ, କହିକି ଦେଖିଲା ତୁମର କିଛି ସମ୍ବନ୍ଧ କୃଷ୍ଣଙ୍କ ସାଙ୍ଗରେ ନଥିବ, ଏଟା ତୁମର କିଛି ନଥିବ। ଯଦି ଜ୍ଞାନର ଆବଶ୍ୟକତା ନା ବୋଲି ମନା କରାଯାଏନି, ଭଗବତ ବିଷୟକେ ଜ୍ଞାନ ଦରକାର, କିନ୍ତୁ ଜ୍ଞାନର ଲାଭ କରିବାଟା ଆମ ଜୀବନର ଲକ୍ଷ୍ୟ, ଭକ୍ତି ଲାଭ କରିବା ଆମ ଜୀବନ ରହୁଛି ଲକ୍ଷ୍ୟ। ଭକ୍ତିରେ ପୁଣି ସଂଜ୍ଞାଟି କଣ ରହିଲା, କୃଷ୍ଣ ଚରଣ ଯଦି ଚିତ୍ତବୃତ୍ତି, କୃଷ୍ଣ ତୁମକୁ ଭଲ ଲାଗିବେ, ତୁମେ ପ୍ରବଚନ ଦଉଛ କିନ୍ତୁ କୃଷ୍ଣ ତୁମକୁ ଭଲ ଲାଗିବା ଦରକାର ଅଛି, ଲୋକକୁ ବୁଝିବା ଦରକାର ନାହିଁ, ଲୋକ ତ ଯେତେ ବୁଝଉଛ ବୁଝାଅ, ତୁମେ ଯେଉଁ ଉପାୟରେ ଯେତେ ଶାସ୍ତ୍ର ନେଇକି ବୁଝଉଛ ବୁଝ, ତୁମକୁ ଭଗବାନ ଭଲ ଲାଗିବାର ଅଛି, ପ୍ରିୟ ଲାଗିବାର ଅଛି, ଆମ ସେବାର ଲକ୍ଷ୍ୟ ହଉଛି ଏହା, ତୁମେ ରୋଷେଇ କର, କିଏ ଝାଡୁ ମାରୁ, କିଏ ପ୍ରବଚନ ଦଉ, କିଏ ଗୁରୁ ହଉ, କିଏ ଚେଲା ହଉ, ତୁମେ ଯା ବି କର, ଲାଷ୍ଟ ହଉଛି କୃଷ୍ଣ ଚେତନା। ଆମ ଚେତନାରେ କୃଷ୍ଣ ରହିବା ଦରକାର, କୃଷ୍ଣ ଆମର ପ୍ରିୟ ହେବା ଦରକାର। ଗୁରୁଦେବ ସେ କଥା କୁହନ୍ତି, କୃଷ୍ଣଙ୍କୁ ତୁମେ ପୁଟ କୃଷ୍ଣ ଇନ୍ ପ୍ଲାଟଫର୍ମ ଅଫ୍ ଲଭ୍, ପ୍ରୀତିର ଭୂମିକାରେ କୃଷ୍ଣ ରହିବେ, ଆଉ କେହି ରହିପାରିବେନି। ଭଗବାନ କେବଳ ଭଲ ଲାଗିବେ, ଆଉ ତୁମକୁ କିଏ ଭଲ ଲାଗିବେ? ଅନ୍ୟମାନେ ଯାହା ଭଲ ଲାଗିବ ଭଗବତ ସମ୍ବନ୍ଧରେ, କି ତାଙ୍କ ପୋଜିସନଟା କିଏ ନେଇପାରିବେ ନାହିଁ। ଗୁରୁ ଓ କୃଷ୍ଣଙ୍କର ପୋଜିସନଟାକୁ କାହାକୁ ଦେଇ ହବନି, ସେଟାକୁ ତୁମେ ନିଜେ ବିଚାର କରି ଜାଣିବାକୁ ପଡିବ। ସେ କଥା ଆମେ ଯୋଉ ପଢୁଛେ ଏ ଶ୍ଳୋକ ଗୁଡିକ ଶୁଣୁଛେ, ତେଣୁ ନିଷ୍କାମ କର୍ମଯୋଗ ନହେଲେ ଜଣେ ସ୍ଥିତ ପ୍ରଜ୍ଞ ଆସରି ଯୁକ୍ତ ବୈରାଗ୍ୟ ଆଚରଣ କରିପାରିବନି। ଯୁକ୍ତ ବୈରାଗ୍ୟ ଆଚରଣ କଲେ ସ୍ଥିତ ପ୍ରଜ୍ଞ ହବ କେମିତି? ସ୍ଥିତ ପ୍ରଜ୍ଞାର ଲକ୍ଷଣକୁ ସବୁ କହିଲେ, ପ୍ରଜାହାତି ଯଦା ଆକାମାନ ସର୍ବାନ ଭାରତ ମନୋଗତାନ ଆତ୍ମନିଭ ଆତ୍ମନି ତୁଷ୍ଟ ସ୍ଥିତ ପ୍ରଜ୍ଞ ସଉଚ୍ଚତେ। ତ ଆଣିଲେ ସବୁ ଆଣି ଆଣି ଏକିମା ଆସି ଚାଲିଛି, ବିଷୟ ସହିତ କିଭଳି ସମ୍ପର୍କ ରଖିବ, ଇନ୍ଦ୍ରିୟ ଗୁଡ଼ିକୁ କେବେ ସିଏ ସଂଯମ କରିପାରିବ ନାହିଁ ଯଦି ଉନ୍ନତ ସ୍ୱାଦ ସିଏ ନ ପାଏ। ଭଗବାନ ତାକୁ ଭଲ ଲାଗିବେ, ପ୍ରିୟତା ଲାଗିବ, ସେତେବେଳେ ତାର ଇନ୍ଦ୍ରିୟ ଗୁଡ଼ିକ ସଂଯମ ହେଇଯିବ, ମନ ସଂଯମ ହେଇଯିବ। ଗାଁ ଗହଳିରେ ସବୁ କହୁଛନ୍ତି, ମନଟା କାହିଁକି ବୁଝୁନି, ମନଟା କାହିଁକି ସ୍ଥିର ରହୁନି, ମନଟା କେମିତି ସ୍ଥିର ରହିବ? ମନର ମାଲିକ ହେଲେ ଭଗବାନ। ମନକୁ ଯେତେ ପ୍ରକାର ସାଧନ ଜଗତରେ ସବୁ ସବୁ ଝଡ଼ ଝଞ୍ଜା ଯେତେ ତୁମେ ଦେଖୁଛ, ସୁଖ ଦୁଃଖ ଯାହା ସବୁ ତିଆରି ହେଉଛି, ଏ ଗୋଟେ ପ୍ଲାଟଫର୍ମ ତିଆରି ହେଉଛି, ଗୋଟେ ଅସଂଯତ ମନର ଭୂମିକାରୁ ସବୁ ତିଆରି ହେଉଛି। ଆଜି ପ୍ରିୟ ଲାଗୁ, ଆଜି ଭଲ ଲାଗୁଛି, କାଲି ଖରାପ ଲାଗୁଛି, ଆଜି ଦୁଃଖ ଲାଗୁଛି, ଆଜି ସୁଖ ଲାଗୁଛି, ଆଜି ନିଜର ଲାଗୁଛି, ପରର ଲାଗୁଛି, ଯାହାର ବାସ୍ତବତା କିଛି ନାହିଁ ଜଗତରେ, ସବୁ ବାସ୍ତବକୁ ଅବାସ୍ତବ, ଅବାସ୍ତବକୁ ବାସ୍ତବ ସବୁ ତିଆରି କରୁଛି କିଏ? ମନ। ସଂସାରକୁ ଆସିଛି ଇଆରି ପାଇଁ, ଇଏ ଅନକଣ୍ଟ୍ରୋଲ ସେନ୍ସେସ। ଗୁରୁଦେବ କୁହନ୍ତି, ଅନକଣ୍ଟ୍ରୋଲ ସେନ୍ସେସ ଅନକଣ୍ଟ୍ରୋଲ ମାଇଣ୍ଡ ଦେ ଆର୍ ୟୋର୍ ଏନିମି। ତୁମେ ଶତ୍ରୁ ସାଙ୍ଗରେ ରହୁଛ, ଆଉ ବନ୍ଧୁ ଶତ୍ରୁ ବାହାରେ କ'ଣ ଖୋଜୁଛ? ଇଏ ମୋର ବନ୍ଧୁ, ଇଏ ମୋର ଶତ୍ରୁ। ଅସଂଯତ ମନ, ଅସଂଯତ ଇନ୍ଦ୍ରିୟ ଯାହା ପାଖରେ ଅଛି ଶତ୍ରୁ, ସେ ଶତ୍ରୁ ତିଆରି କରିବ ଆଉ। ତୁମ ମନଟା ଠିକ ନାହିଁ, କାହିଁ ଝଗଡ଼ା କଲ? ସେ ଲୋକ ଖରାପ ନୁହେଁ, ତୁମେ ହେଲ ଖରାପ, କାହିଁ ତୁମେ ଅସଂଯତ ମନ ବର୍ତ୍ତମାନ ହେଇଗଲ, ତା ଆଗରୁ କାହିଁ ହଉନଥିଲା, ଏବେ କାହିଁ ହେଲା? ଦୁଷ୍ଟ ମନ, ଦୁଷ୍ଟ ଇନ୍ଦ୍ରିୟକୁ ନେଇକି ଯେଉଁମାନେ ବଞ୍ଚିକି ରହିଛନ୍ତି, ସେ ଶତ୍ରୁ ସହିତ ବାସ କରୁଛ। ଭଗବାନ ଏଇଟା ସବୁ କହିବେ ନା ଆଗରେ? ତେଣୁ ଉନ୍ନତ ଦର୍ଶନ ପାଇଲେ କେବେ ପରମ ଦୃଷ୍ଟ ନିବର୍ତ୍ତନ୍ତେ, ନିବର୍ତ୍ତନ୍ତେ ତଳକୁ ଆସିପାରିବେନି, ଆଉ ଛାଡ଼ିପାରିବେନି ଯୋଉ ନିଚ ରସ ଗୁଡାକ ଅଛି, ନିଜ ଜିନିଷ, ମୋର ଘର, ମୋର ପିଲା, ମୋର ଛୁଆ, ମୋର ଧନ, ମୋର ସ୍ତ୍ରୀ, ଜୀବନ ସାରା ଲୋକ ଏମିତି କଷ୍ଟ ପାଉଥିବ, ଦାସକ୍ତି ଛାଡ଼ିପାରୁନଥିବ। କିଏ ଧନାଶକ୍ତିରେ ପଡ଼ିଛି, କିଏ ନାରୀ ଆସକ୍ତିରେ ପଡ଼ିଛି, କିଏ ପଦବୀ, କଣ ଜଗତରେ ସମସ୍ତଙ୍କୁ ଭଗବାନ ବାନ୍ଧିକି ରଖିଦେଇଛି। ଏ ଯୋଉ ଦେଖିଛ, ସେ ଯୋଉ କଣ ଚିନି ଢାଳି ହେଇଯିବ, ଶିରାମ ଚିନି ଶିରା ଯୋଉ ଦୋକାନୀ ମାନେ ପକେଇକି ରଖିଥାନ୍ତି, ଦୋକାନୀ ମାନେ ଯୋଉ ଚିନି ଶିରା କରିଦିଏ ଥଣ୍ଡା ହେଇଯାଇଥିବ, ସେଠି ଶିରା ଥଣ୍ଡା ହେଇଗଲା, ସେଠି ଯାଇ ବଡ ବଡ ମାଛି ସବୁ ବସୁଛନ୍ତି, କଣ ତାଙ୍କର ଅବସ୍ଥା ହବ? ମିଠାଟା ଯେତିକି ଖାଇବେନି, ଯନ୍ତ୍ରଣା ପଡିଥିବେ ମିଠା ଭାଣ୍ଡରେ, କିନ୍ତୁ ଯନ୍ତ୍ରଣା ଭୋଗୁଥିବେ। ଆମକୁ ଦେଖିବା କଣ, ମିଠା ଖାଉଛି ନାହିଁ, ମରୁଛି, ସେ ବାଡ଼େଇ 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 ପରକୁ ସେଠି ମରିବ, ପଡିଛି ମିଠା ଭାଣ୍ଡରେ, ସେତେବେଳେ ମିଠା ତାକୁ ଲାଗୁଥିବ? ଜୀବର ଅବସ୍ଥାଟା ସେଇଆ, ସେ ହବ ଯେ ମୁଁ ସୁଖରେ ଅଛି, ସ୍ତ୍ରୀ ପୁତ୍ର କନ୍ୟା ଧନ ମୋର ସବୁ ଅଛି, କିନ୍ତୁ ସେ ମିଠା ଭାଣ୍ଡରେ ପଡ଼ିଛି ରେ ବାପା, ଅଠା ସଂସାର ଅଠା ଗୁରୁଦେବ କୁହନ୍ତି, ଆଉ ସଂସାର ଅଠା ତମେ ଛଡ଼େଇବ ଲାଗିଲା ଆଉ। କୃଷ୍ଣ ସମ୍ବନ୍ଧାର ହେଇପାରିଲାନି, ଯୁକ୍ତ ବୈରାଗ୍ୟ ହେଇପାରିଲାନି, ତା ଆସକ୍ତି ଆସିଯିବ ଆଉ। ଆଜି ଧନ ପାଇଁ କାନ୍ଦୁଥିବ, କାଲି ସ୍ତ୍ରୀ ପାଇଁ କାନ୍ଦିବ, କାଲି ପୁତ୍ର ପାଇଁ କାନ୍ଦିବ, କାଲି କନ୍ୟା ପାଇଁ କାନ୍ଦିବ, ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ମୋର ଘର ଖଣ୍ଡା ହେଲାନି। ଗୋଟେ ଯାହା କୁହନ୍ତି, ଅବାସ୍ତବ ଭାବନାରେ କେବଳ ବୁଡ଼ିଯିବ, ଅବାସ୍ତବ ଭାବନା, ଯୋଉ ଭାବନାଟା କେବେ ତା ଜୀବନରେ ପୂର୍ଣ୍ଣ ହବନି। କେହି ବି ଏଠି ଗୋଟେ ଏ ଜଗତରେ କେହି ବି ଗୋଟେ ପୂର୍ଣ୍ଣ ମନୋରଥରେ ଫେରି ନାହାନ୍ତି, ସମସ୍ତଙ୍କ ମନୋରଥ କଣ ରହିଛି, ଅପୂର୍ଣ୍ଣ। ଧନୀ ଭାବୁଛି କଣ, ଗରିବ ଲୋକ ଗୁଡାକ ତାଙ୍କ କିଛି କାମନା ନାହିଁ, ଏ ଭଲ ତା ଖାଇପି ଦେଇକି ଶୋଇଯାଉଛନ୍ତି, ଗରିବ ଲୋକ ଖାଇପିକି ଶୋଇଯାଉଛି, ସେ ଚିନ୍ତା କରୁଛି କେମିତି ଖଣ୍ଡେ କୋଠାଘର, ଇନ୍ଦିରା ଆବାସ ପଇସା ଆସିବ, କୋଉଠି କୋଠାଘର କରିଦେବି, ଇଏ କରିଦେବି। ଏଠି କାର ମନୋରଥ ପୂରଣ ହେଲାଣି, ଗରିବର ପୂରଣ ହେଲା ନା ଧନୀର ପୂରଣ ହେଲାଣି, ସବୁ ଭାବର ମନୋରଥରେ ଯାଉଛନ୍ତି ଜଗତ। ଏବେ ଏଇ ଅବସ୍ଥା ହେଇଯିବ, ସେ କଣ ସେଟା ଯୋଉ ଶିରା ଭିତରେ, ଚିନି ଶିରା ଭିତରେ ମାଛି ପଡ଼ିଗଲେ ଦେଖିବା ପାଇଁ ବଢିଆ, କଣ ନା ପଡିଛି ମିଠା, ସେ ମିଠା ଖାଉଛି ସେତେବେଳେ, ମରି ଖାଲି ବଞ୍ଚିବି କି ମରିବି ଚିନ୍ତା, ମଣିଷ ବର୍ତ୍ତମାନ ସେୟା ଦେଖିବା ପାଇଁ ଆମର, ହଁ ଧନ ସ୍ତ୍ରୀ ପୁତ୍ର କନ୍ୟା ସବୁ ଅଛି, ଭାରି ବଢିଆ ଆଉ, ହଁ ତାର ଗୋଟେ ବଡ଼ କାର ଅଛି, ସେ ଭଲ ଘର ଅଛି, ସ୍ତ୍ରୀ ଛୁଆ ପିଲା ସବୁ ପଡ଼ିଛି, କୋଉଠି ଅଠା ଭିତରେ ପଡ଼ିଛି, ତ ଛାଡ଼ିବୁନି ଏଟା ନିଚରସ ଆଉ ଜୀବ ଛାଡ଼ିପାରିବନି, କଷ୍ଟ ପାଇଲେ ବି ଛାଡ଼ିପାରିବନି ଆଉ। ତାକୁ ଉନ୍ନତ ସ୍ୱାଦ ଦରକାର, ପରମାତ୍ମାଙ୍କ ପ୍ରତି ରାଗ ଲେଖିଲା ଭକ୍ତିମନ ଠାକୁର, କୃଷ୍ଣଙ୍କ ପ୍ରତି ରାଗ ଆସକ୍ତି। ଆମେ ଭଜନ କରୁଛେ ଏଥିପାଇଁ, ଭଗବାନଙ୍କର ଚିନ୍ତନ, ଭଗବାନଙ୍କର ଭଜନ, ଭଗବାନଙ୍କର ସେବା ଏଥିପାଇଁ କରୁଛେ, ତାଙ୍କ ପ୍ରତି କେମିତି ଆସକ୍ତିଟା ଦିନେ ବଢୁ ଆମର ଦିନେ ଦିନ। ହରିନାମ କରିବାର ଫଳ ହଉଛି ଏହା। ଭକ୍ତିମନ ଠାକୁର ପ୍ରାର୍ଥନା କରୁନାହାନ୍ତି, ବିଷୟ ଯେ ପ୍ରୀତି ଏବେ ଅଛ ଆମରେ, ସେଇ ମତ ପ୍ରୀତି ହଉ ଚରଣ ତୁମାରେ, ମତେ ବିଷୟଟା ଯେମିତି ଭଲ ଲାଗୁଛି, ସ୍ତ୍ରୀ ପୁତ୍ର କନ୍ୟା ଯେମିତି ଭଲ ଲାଗୁଛନ୍ତି, ଆପଣ ମତେ ସେମିତି କେବେ ଭଲ ଲାଗେ, କେମିତି ଭଲ ଲାଗେ। ଆମର ଗୋଟେ ପ୍ରାର୍ଥନା ଅର୍ଚ୍ଚନ ବୁଲା ଯାଏନି, ଯୁବତୀ ନାମ ଯଥା ଯୋଉନି ଯୋଉ ନାମ ଯୋଉତୀ ଯଥା, ଏ ରୂପଗୋସ୍ୱାମୀଙ୍କର ପ୍ରାର୍ଥନା କରୁଛୁ। ଗୋଟେ ଯୁବକ ଯୁବତୀ କେମିତି ଭଲ ପାଉଛି, ଗୋଟେ ଯୁବତୀ ଯୁବତୀକି ଯେମିତି ଭଲ ପାଉଛି ଯୁବକୁ, ପ୍ରଭୁ ମୋର କେବେ ଆପଣଙ୍କୁ ସେଇଭଳି ଭଲ ଲାଗିବ, ବୋଧେ ସେମିତି କେମିତି ପ୍ରିୟ ଲାଗିବ। ଏ ଯୁବତୀ ଯୁବତୀ ଯୋଉଗୁଡ଼ାକ ସବୁ ଭଲ ପାଇଛନ୍ତି ସେ ଜାଣିଥିବେ, ତାଙ୍କୁ ଅନ୍ଧ ଦେଖା ହବା, ଜଗତରେ କିଛି ଦେଖାଯିବନି ନା, ପିତା ମାତା ପ୍ରିୟ ଶରୀର ଦିନ ରାତି ତାଙ୍କୁ କିଛି ଭଲ ଲାଗେନି, କାମଟା ଗୋଟେ ଏଭଳିଆ ଜିନିଷ, ଏଇଟା ତ ପ୍ରେମଟା। ସେ ଯେଭଳି ଭଲ ପାଉଛି, ଯେଭଳି ତାର ପ୍ରିୟତା ଅଛି, ମୋର ସେମିତି କେବେ ଦିନ ଅଛି ମୁଁ ଆପଣଙ୍କୁ ଭଲ ପାଏ, ଭଲ ପାଇବା ଗୁଣଟା ଆମ ପାଖରେ ଅଛି। ସେ କଥା କହୁଥିଲେ ନା, ରସଟା ଅଛି, ରସଟା ଲାଗିଯାଇଛି ଅଲଗା ଆଡ଼େ, ହୃଦୟ ଭିତରେ ଅଛି, ସେଟାକୁ ଜାଗ୍ରତ କରିବା ପାଇଁ ଏ ଶ୍ରବଣ କୀର୍ତ୍ତନ କରୁଛି। ଆମେ ଏତେ ଜପ କରୁଛେ, ଏତେ ଭଜନ କରୁଛେ, ସେବା କରୁଛେ, କିନ୍ତୁ ବିଚାର କରୁନେ ଯେ ମୋର ଆସକ୍ତିଟା କାହିଁକି ବଢ଼ୁନି ଭଗବାନ ପ୍ରତି, ଭଗବାନ କାହିଁକି ଭଲ ଲାଗୁନାହାନ୍ତି ମୋତେ, ମୋର ପ୍ରିୟ କାହିଁକି ଭଗବାନ ହଉନାହାନ୍ତି। ସେ ହେଉଛି ସାଧନର, ଏ ଅନୁସନ୍ଧାନ କରିବେ ସେ ସାଧନର ତ୍ରୁଟିଟା ଜାଣିପାରିବ, ମୋର କୋଉଠି ତ୍ରୁଟି ରହୁଛି। ଆଉ କ'ଣ ଚାଷୀଟା ଖାଲି ଧାନ ପକେଇ ପଳେଇ ଆସୁଛି ନା କ'ଣ, ସେ ବାଛିବାକୁ ଯିବନି, ଦେଖିଲା ବାଳଙ୍ଗା ବେଶୀ ହେଇଛି, ବାଛିବାକୁ ବି ଯିବନି ଆଉ, ଯେତେବେଳେ ଦେଖୁନ ସେ ଆଗରୁ ହୁଏ, ଏବେ ତ ବୁଣା ଧାନ ନାହିଁ ଆଉ, ଆଗରୁ ଯୋଉ ବୁଣା ଧାନ ଆମର ସେତେବେଳେ ମୁଁ ବାଟିଏ ଜମି ମୁଁ ଜାଣିନି ନା କ'ଣ, ସେ ଛାଡ଼ିଦେବେ ସେ କିଆରି, ଏ ପାଟ କିଆରି ବାଳଙ୍ଗା ବେଶୀ ହେଇଗଲା, ମଜୁରୀ ପକେଇ ଲାଭ କ'ଣ, ଧାନ ସେତି ବାହାରିବ, ସେ ହିସାବ କରିବେ ନା, ଆଉ ସେ ଖାଲି ମୂର୍ଖ ଭଳିଆ ଗଧଳିଆ ଖଟିବେ, ଦେଖିଦେବେ ଏତିକି ଧାନ ବାହାରିବନି, କ'ଣ ଗୋଟେ କୁହନ୍ତି ଗାଈ ଛାଡ଼ିଦିଅ, ଗାଈ ଛାଡ଼ିଦିଅ, ଗାଈ ଯାଇକି ତାଙ୍କର ଖାଇକି ପଳେଇ ଆସି, ମରୁଡ଼ି ମରୁଡ଼ି ଫରୁଡ଼ି ହେଇଗଲେ କରନ୍ତିନି, ସେ ଗାଈ ଛାଡ଼ିଦିଅନ୍ତି, ଗୋଟେ ହିସାବ କରିକି ଲଡ଼ୁଛନ୍ତି। ଆମେ ଯଦି ହିସାବ ନ କରିବା, ଇରେ ଏତେ ବର୍ଷ ମୋର ହେଇଗଲା, ଏତେ ଦିନ ମୁଁ ଦୀକ୍ଷା ନେଲି, ଏତେ ବର୍ଷ ସାଧନ ଭୋଜନ କରିଲି, ମୋର କାହିଁକି ଗୋଟେ ଆସକ୍ତିଟା ବଢୁନି, ମୋର କ'ଣଟା ଅସୁବିଧା ହେଉଛି, ମୋର କେଉଁଠି ନେଗ୍ଲେକ୍ଟ ଗୋଟେ ହେଉଛି ନା କ'ଣ, ସେଟା ନିଜକୁ ବିଚାର କରିବାକୁ ପଡ଼ିବ ନା, ମୋର କାହିଁ ଭଗବାନ ପ୍ରତି ଭରସା ପଡ଼ୁନି। ମାଷ୍ଟର ପାଠଟା ପଢେଇଦବ, ମାଷ୍ଟର ପାଠଟା ପଢେଇଦେବ, ମନେ ରଖିବା କାମଟା କାହାର, ତାକୁ ସ୍ମରଣ କରିବା କ'ଣ ପିଲାର ନା, ସେ ଶୁଣିବ ମନେ ରଖିବ, ତାକୁ ପୁଣି ମୁଣ୍ଡରେ ଧାରଣ କରି ତାକୁ ପୁଣି ପରୀକ୍ଷାରେ ଲେଖିବ, ସେଟା ତା କାମ ନା ଆଉ, ନିଜର କିଛି ରେସ୍ପନ୍ସିବିଲ ଅଛି ନା, ଖାଲି କ'ଣ ଗୁରୁ 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 ଗୁରୁଦେବ କୃପା କରିଦେବ, ଗୁରୁଦେବ କୃପା କରିଦେବ, କିନ୍ତୁ ତୁମର ପୁଣି କାମ ତ କିଛି ଅଛି, ତୁମର ତ କିଛି ରେସ୍ପନ୍ସିବିଲ ଅଛି ନା, ତୁମର କିଛି ଦାୟିତ୍ୱ ଅଛି ଆଗକୁ ବଢ଼ିବାର ଦାୟିତ୍ୱ, ତୁମ ହାତରେ ସିଲଟ ଯାହା କୁହନ୍ତି କୁହନ୍ତି ସିଲଟ କୁହନ୍ତି ନା ଓଡ଼ିଆରେ, ତୁମ ହାତରେ ସିଲଟ ଖଡ଼ି ଧରା ହେଇଯାଇଛି, ପାଠଟା ଲେଖା ହେଇଯାଇଛି, ତୁମେ କେବଳ ମଡ଼େଇବା କଥା, ଯେ ଜଣେ ମଡ଼େଇବନି ସେ ମାଷ୍ଟର ଦୋଷ ଦବ, ବର୍ତ୍ତମାନର କାମ ହେଲା ସେୟା, ଯାହା ତୁମେ କହିବେ ସେସବୁ ସେ ଆଜ୍ଞା ଗୁରୁଦେବଙ୍କର ତ ଦୋଷ ଆଉ, ସବୁବେଳେ ଗୁରୁଙ୍କର ଦୋଷ, ବର୍ତ୍ତମାନ ଘରେ ଯେମିତି ସବୁ ଦୋଷ କାହାକୁ ଦେଉଛନ୍ତି ବାପା ମାଆଙ୍କୁ, ଛୁଆଙ୍କର ବର୍ତ୍ତମାନ ଗୋଟେ କାମ ହେଇଗଲା, ସେ କେବଳ ଖସିବା ନାହିଁ, ତାଙ୍କ ଦୋଷଟାକୁ ଲିଭେଇବା ପାଇଁ ସବୁବେଳେ ବାପା ମାଆଙ୍କର ଦୋଷ, ବାପା ତ ମୋବାଇଲ ଆଣି ଦେଲେନି ଆଉ ମୁଁ ଅନଲାଇନ୍ ପଢ଼ିପାରିଲିନି ଆଉ, ସବୁ ପଢ଼ିକି ପଣ୍ଡିତ ହେଇଯିବ, ବାପା ତ ଏହା କଲେନି ଆଉ, ମୋତେ ଟ୍ୟୁସନ୍ ଭଲ ଟ୍ୟୁସନ୍ ମାଷ୍ଟର ଦେଲେନି ଆଉ, କି ତୁ ଯେଉଁ ପାଠ ପଢୁଛୁ କି, ଛୁଆଙ୍କର କାମ ହେଲା ସେଭଳି ବାପା ମାଙ୍କର ଦୋଷ ଠେଲି ଦେଇକି ତାଙ୍କର ନିଜରେ ଭଲ ରହିବ, ତାଙ୍କୁ ସମସ୍ତେ ମାଡ଼ି ବସି କାହିଁ ପାଠ ପଢ଼ିଲୁନୁ, ଆଉ ସେ ଛୁଆ ଯେତେବେଳେ ପରୀକ୍ଷାରେ ଫେଲ୍ ହେଇଯାଏ ଗାଁରେ ତାଙ୍କୁ ସବୁ ଗାଳି ଗୁଲଜ କରି, ଏତେ ଘର ମୋତେ ମା ପଢ଼େଇଦେଲା, ମୋତେ ସବୁବେଳେ ଏକ ବାସନ ମଜେଇଲା, ସେ ଛୁଆ ତୋର ତ ପଢ଼ିବାର ମନ ନାହିଁ, ମୋତେ ବାସନ ମଜେଇଲେ ମୋତେ ସ୍କୁଲକୁ ନା କ'ଣ ଗାଁକୁ କାମକୁ ପଠେଇଲେ ମୁଁ ଆଉ କ'ଣ ପାଠ ପଢ଼ିଛି, କିନ୍ତୁ ତୋର ତ ପଢ଼ିବାର ମନ ନାହିଁ, ତୋ କହିଲେ କ'ଣ ହବ, ଛୁଆର କିଛି ରେସ୍ପନ୍ସିବିଲ ଅଛି ନା, ଆଉ ଶିଶୁ ଆଜିକାଲି ଶିଶୁ ତୁମେ ଯାହା କହିବ, ସେ ଗୁରୁଦେବ କହିଲେ ତୁ ଯାହା କହିବ ତୁମେ ଆରେ କରୁନୁ ନା, ଗୁରୁଦେବ ତ କୃପା କଲେନି ଆଉ, ଆପଣ ତ କରୁନାହାନ୍ତି ଆଉ, ସେ ଗୁରୁଦେବ ପଚାରନ୍ତି କିରେ ତୁ ଭଜନ କରୁଛୁ କି ନାହିଁ, ଆପଣ କୃପା କଲେ ହବ ନା, ଗୁରୁଦେବ କହିଲେ ଭଲ ଆଉ, ତୁ ସବୁ ଘର ଚାଲା କରୁଛୁ, ସବୁ ଗୁରୁଙ୍କ ମୁଣ୍ଡରେ ଅଠା ବୋଳିବୁ ନା, ଗୁରୁଦେବ ତ କୃପା କରୁନାହାନ୍ତି ଆଉ, କିରେ ଗୁରୁ କ'ଣ କୃପା କରୁ, ଗୁରୁ ତୁମ ପାଇଁ ମନ୍ତ୍ର ଦେଲେ, ଗୁରୁ ତୁମକୁ ସାଧନ ଭକ୍ତି ଶିଖେଇଲେ, ତୁମକୁ ସେବାର ପରିପାଠୀ ଶିଖେଇଲେ, ବର୍ତ୍ତମାନ ତୁମକୁ ଗାଁକେ ଯିବୁ ନା ଆଉ, ଆଉ ଗୁରୁ କ'ଣ ତୁମର ଛୋଟ ପିଲା ଭଳିଆ ସିଲଟ ଖଡ଼ି ଧରିକି ହାତରେ ଅ ଆ କେତେ ଦିନ ମାଷ୍ଟର ଲେଖିବ, ଅଟା ମାଷ୍ଟର କେତେ ଦିନ ଲେଖିବ, ଛୁଆ ଅ ଶିଖିଲା ମାନେ ହାତ ଛାଡ଼ିଲା କିଏ ଶୈଳା, ଏବେ ମୁହଁରେ କଥା ଆଉ ମୁହଁରେ ନାହିଁ, ଆଗରୁ କ'ଣ ହାତ ଧରୁଥିଲା, ହାତ ଧରିକି ଅ ଲେଖେଇବ, ଏବେ ସେଠି ସରିଗଲା କେତେଟା ସେ ଯୋଉ ବର୍ଣ୍ଣ ଥାଏ ବା ବର୍ଣ୍ଣମାଳା ବହି, ଓ ଆ ଶିଖେଇଦବ, ଆଉ ହାତ ଧରିବନି ମାଷ୍ଟର, ହାତ ଛାଡ଼ିଦେବା, ଏବେ ମୁହଁରେ କହିବ। ଆମେ କ'ଣ କହୁଛେ ନା, ଆମକୁ ସବୁଦିନ ଆମକୁ ଏଇଟା ଏଇଟା କେମିତି ଗୁରୁ କରିବେ, ତୁମେ ତୁମର ଭଜନ ସାଧନ କିଛି କରିବନି, ମୁଣ୍ଡ ବଢ଼ିବ ଗୁରୁଙ୍କ ଉପରେ, ଅଠା ବଢ଼ିବ, ପୁଣି ପଣସ ଖାଇକି ଅଠା ବଢ଼ିବ ମୁଣ୍ଡରେ। ବର୍ତ୍ତମାନ ନୀତିଟା ହଉଛି ସମସ୍ତେ ଯିଏ ଯେତେବେଳେ ମଠ ମନ୍ଦିର ଯେତେବେଳେ ଯା ଯାଉଛି ସେ ଗୁରୁଙ୍କ ମୁଣ୍ଡରେ ଅଠା ବଢ଼ିକି ଯାଉଛି, କାରଣ ମୁଁ ହଉଛି ଭଲ ଗୁରୁ ବୈଷ୍ଣବ ହେଲେ ସବୁବେଳେ ଦୋଷୀ। ସେ କାଲୁ ଲାଲୁ ଲାଲୁ କାଲୁ କଥାରେ ଭକ୍ତିମା ଠାକୁର ଭକ୍ତିମା ଠାକୁର ଲେଖିଲେ, ଆଉ ଲାଲୁ କାଲୁ ଦୁଇ ଜଣଙ୍କ କଥାରେ ସେ ଲେଖିଲେ, ଆଉ ଏ ପାଠ ଯେତେ ତାଙ୍କ ଧନୀ ଘର ଲୋକଟା ଯେତେ ଆଣିକି ଲୋକଙ୍କୁ ମାଷ୍ଟରକୁ ରଖିଲା, ପାଠ ଦିଅ କ୍ଷୀର ପଢ଼ୁ ମୋ ଛୁଆଟା ମୋ ବିଜନେସ୍ କରି, ଗୋଟେ ପାଠ ପଢ଼ିଲେ ବଦମାସ ହେବେ, ଆଉ ଯେତେ ବଦମାସ ହେବେ କ'ଣ କରିବେ, ତାକୁ ପାରିଲେନି ବାପ ଗୋଟେ ମାଷ୍ଟର ଆଣିକି ରଖିଲା, ଏତିକି ନା ଗାଲୁଆ ପାଠ ପଢ଼ିବେନି, ଗୋଟେ ପଢ଼ିବାର ନାହିଁ, ଆଉ ଦୋଷଟା ଦେବେ ଗୁରୁ ବୈଷ୍ଣବକୁ। ଆଉ ମାଷ୍ଟର ଘର ମାଷ୍ଟର ରହିଲା, ଘର ମାଷ୍ଟର ଯେତେ ଚେଷ୍ଟା କଲା କଲା ଖାଲି ତାର ବାପା କହିଲେ ଆଜ୍ଞା ଏକରୁ ଦଶ ଶିଖେଇ ଦିଅ ମୁଁ ଅଧା ସମ୍ପତ୍ତି ଦେବି। ଇଏ ଲାଲୁ କାଲୁ କଥା ହେଇଯିବେ, ଏ ଗୋଟେ ମାଷ୍ଟର କହିଲେ କହିବନି, ପାଠ ପଢ଼ି ପାଠ ପଢ଼େଇଦେବେ ସେ ଆମକୁ ପଢ଼ିବନି, ମାଷ୍ଟର ନବ ମାଷ୍ଟର ନେଇକି ଯେତେବେଳେ ଦେଖିବ ଗାଈ ଯାଉଛନ୍ତି, ମାଷ୍ଟର କହିବ ରେ ଲାଲୁ ଏ ଗାଈର କେତେଟା ଖୁରା ଗଣିଲୁ, କାଲୁ କହିବେ ଏ ଗଣନି, ଗଣନେ ପାଠ ପଢ଼ା ହେଇଯିବ, ଗଣନା ମାନେ କ'ଣ ଏକ ଦୁଇ ତିନି ଚାରି ହେଇଗଲା ଗଣନାଟା ହେଇଯିବ, କାଲୁ ମନା କରିବ ନା ନା କହନି, ମାଷ୍ଟର କହିଲା ଭଲ ପାଠ ଯେତେ ମୁଁ ଛନ୍ଦିଛି, ଆ ସେ ବଗଟା ଯାଉଛି ବଗର କେତେଟା ଗୋଡ଼ ଦେଖିଲୁ, କାଲୁ କହିବେ ଏ କହନି ପାଠପଢ଼ା ଶିଖେଇଦେବ ଆମକୁ, ହେଲେ ମାଷ୍ଟର ତଙ୍ଗ ହେଇଗଲା କହିଲା କି ଛୁଆଡୁ କ'ଣ କରିବି, ଯେ ଏକରୁ ଦଶ ମାସ ଶିଖେଇ ପାରିଲିନି, ପୁଣି ମତେ ଦରମା ଦେଇକି ରଖିଛି ଘର ଭିତରେ, ରହିବେ ରହିବେ ପୁଣି ପାଠ ତ ପଢ଼ିବିନି ବଦମାସି କରିବେ। ମାଷ୍ଟର ଆଇଲା ମାନେ ରାତି ରାତିରେ ମାଡ଼ା ପିଟା ପିଟି ବଦମାସି ସବୁ କରିବେ, ବିଡ଼ି ହେଲେ ତ ବିଡ଼ି ସବୁ ଥାଏ, ବିଡ଼ି ଖାଇବେ, ମାଷ୍ଟର ତାର ସେପଟେ ରହିଥିବ, ଆସିବ ଚେକ୍ କଲାବେଳକୁ ଚୁପଚାପ ଘାଲିକି ଶୋଇଛି, ମହାନ୍ ଦୁଷ୍ଟ। ଆଉ ସେଇଠୁ ମାଷ୍ଟର ସେ ଘରେ ଅଛି, ବିଡ଼ି ବାସନା ଶୁଭିଲା, ଆଲୁ କାଲୁ ଶୋଇଛନ୍ତି, ବିଡ଼ି ବାସନା ଶୁଭିଲା, ଆଇଲେ ଆଇଲି ଦେଖିଲେ ଦେଖିଲେ ମାଷ୍ଟର କବାଟ ଠକ୍ ଠକ୍ କବାଟ ଖୋଲିଲା, ଆସିକି ଶୋଇଗଲେ, ଆସିଗଲେ ଖାଇବ, ଇଏ ହଉଛି ପାଠ। ବର୍ତ୍ତମାନର ଶିଷ୍ୟମାନଙ୍କର କାମ ହଉଛି ଏଇଆ, ଯେତେ ତୁ କହିବୁ ସିଏ ଠେଲିଦେବ ଆଜି ଆଜ୍ଞା ମୁଁ କରିଥାନ୍ତି, ମତେ ସିଏ ବା ହଇରାଣ କଲା, ମୋତେ ହଇରାଣ ସିଏ ପକେଇଲା, ନହେଲେ ମୁଁ ପୁରା ଭଜ, ମୁଁ ହଉଛି ଭଲ ଲୋକ ସାଧୁ ଲୋକ, ମୁଁ ଆଜ୍ଞା ମୋର କିଛି ଦୋଷ ନାହିଁ, ମାନେ ଇଏଟା ଇଏ ହଉଛି ପୁରା କର୍ମୀ ଠାରୁ ବି ହୀନ ମନୋଭାବ। ମଣିଷ କେବେ ଭକ୍ତ କେବେ ସବୁବେଳେ ଚାହିଁବ ଆଉ ଆଉ ଗୋଟେ କାହା ଉପରେ ଠେଲି ଦେଇକି ମୋର ବଞ୍ଚିବାର ଅଛି। ମାଷ୍ଟର କହିଲା କିରେ ବିଡ଼ି ବାସନାଟା ଆସୁଛି, କହିଲା ଆଜ୍ଞା ଆମେ ବିଡ଼ି ବିଡ଼ି କାହିଁକି ଆମେ ଶୋଇଲୁ ନା, ଆପଣଙ୍କୁ ଶୋଇ ଆଗରୁ ଆମେ ଶୋଇଲୁ। ମାଷ୍ଟର ବୁଦ୍ଧି ଶିଖିଲା, କହିଲା ନା ତୁମ ହାତ ଦେଖିଲ, ହାତ ଦେଖିଲା ବେଳକୁ ଆସିଲା, କହିଲେ କ'ଣ ମିଛ କହୁଛ, ବାଡ଼ା ହବ ତୁମକୁ, ତୁମେ ହାତରୁ ଗନ୍ଧ ହଉଛି, ପାଟି ଗନ୍ଧ ହଉଛି, କହିଲା ଆଜ୍ଞା ଆପଣ ଜାଣନ୍ତିନି ଆମେ ଶୋଇଛୁ, ବଦମାସ କିଏ ଅଛି ଆମକୁ ବଦନାମ କରିବା ନେଇକି ଆମ ହାତରେ ବିଡ଼ି ଲଗେଇ ପି ଦେଇକି ଯାଇଛି, ସେ ନେଇକି ବାସନା ହେଉଛି। ମାଷ୍ଟର କହିଲା ଆମକୁ ଆଉ ପାରି ହବ ନାହିଁ, ଡାକିଲା ତା ବାପକୁ, କହିଲା ଆଜ୍ଞା ଆମକୁ ସଂସାରରେ କେହି ପାଠ ପଢ଼ି ପାରିବେନି, କିନ୍ତୁ ପଢ଼ିବେନି ଆମକୁ ପଢ଼େଇବି କ'ଣ। ସେଠି ଭକ୍ତିନାଥ ଦାସ ଠାକୁର ରୂପଜୀ ମହାରାଜ ଏତେ ସୁନ୍ଦର ଭାଷାରେ ଲେଖିଛନ୍ତି ଏ ଗୁରୁ ବୈଷ୍ଣବଙ୍କ କଥା, ବୋଧଜୀବକୁ ତୁମେ ଯେତେ ପ୍ରକାର ଉପକାର କର, ତୁମେ ଯେତେ ପ୍ରକାର ଚେଷ୍ଟା କର ତାଙ୍କୁ ତୁମେ ସାହାଯ୍ୟ କରିବା ପାଇଁ, ସେ ସବୁବେଳେ ଗୁରୁ ବୈଷ୍ଣବଙ୍କର ଦୋଷଟା ଦେବେ। ଆଉ ମୁଁ ହଉଛି ଠିକ, ଦୋଷ ମୋର କିଛି ନାହିଁ, ଦୋଷ ହଉଛି ସବୁ ଗୁରୁ ବୈଷ୍ଣବଙ୍କର ଦୋଷ, ଏଇଟା ବୋଧଜୀବର କାମ। ଆଉ ଏମାନେ ଉନ୍ନତ ରସ ଗୁଡା କଣ ପାଇବେ, ବଦ୍ଧତା, ଏଗୁଡ଼ା ସବୁ ବଦ୍ଧତା। ଆଉ ଉନ୍ନତ ରସ ଯୋଉଟା କୃଷ୍ଣ ଚେତନା ଭକ୍ତିରେ ନ ପାଇଲା ମାନେ ଯଦି ନିଜ ରସ ଗୁଡା ଛାଡ଼ିପାରିବେନି, ଏଗୁଡ଼ା ଏଥିରେ ମୁଣ୍ଡ ଗୁଡା ସବୁ ଘୁରେଇକି ରହିଲା, ସେ କଥା ତାପରବର୍ତ୍ତୀ ଶ୍ଲୋକରେ କହିଲେ ଯେହେତୁ ଅପିକନ୍ତେ ପୁରୁଷ ବିପଶ୍ଚିତ ଇନ୍ଦ୍ରାଣୀ ପ୍ରମାଥିନୀ ଅଦନ୍ତି ପ୍ରସବମ ମନ, କହିଲେ ଶୁଣୁଥିଲେ ଯଦି ତୁମେ ଉନ୍ନତ ରସ ନ ପାଇଲ ଇନ୍ଦ୍ର ଗୁଡାକ ତୁମକୁ ହରଣ କରି ନେଇଯିବେ, ପ୍ରସବମ ବଳପୂର୍ବକ ବିପଶ୍ଚିତ ପୁରୁଷର ଅଜ୍ଞ ଲୋକ ଗୁଡାଙ୍କ କଥା କ'ଣ କହିବ, ବିପଶ୍ଚିତ ପୁରୁଷ ଜ୍ଞାନ ଅଜ୍ଞାନ ଯାହାର ବିବେଚନା ଅଛି ସେଭଳିଆ ପୁରୁଷର ମନକୁ ଟାଣିକି ନେଇ ପଳେଇବ ଇନ୍ଦ୍ରିୟ, ଯେଉଁଥିରେ କିଛି ମାନେ ମୂଲ୍ୟ ହିଁ ନାହିଁ। ଜାଗତିକ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ଯେମିତି ମୋବାଇଲ ଗୁଡା ଦେଖୁଛନ୍ତି, କ'ଣ ସିଏ ଗୋଟେ ଗାଉଛି, ସେ ତାର ଗାଇକି ସେ ରୂପ ଦେଖେଇକି ସେ ତାର ଲକ୍ଷ ଲକ୍ଷ ଟଙ୍କା କମେଇକି ସେ ତାର ଭଲ ରହିଛି, ତୁ ତା ରାତି ଅନିଦ୍ରା ହେଇ ତୋ ଆଖି କଣା କରିକି ମୋବାଇଲରେ କାର୍ଡ ପକେଇବୁ, ତତେ କୌଣସି ରସ ମିଳିବ, ତୁମେ ଯୋଉ ହିରୋ ହିରୋଇନ କ'ଣ ଏଗୁଡ଼ାକ କ'ଣ, ସେ କିଏ ହିରୋଇନଙ୍କ ନାଁ ମୋର ମନରେ ଅଛି ନା କ'ଣ, କିଏ ଆଜିକାଲି ହିରୋ କିଏ ହିରୋ ହିରୋ ହିରୋଇନ ଯୋଉ ସବୁ ଅଛନ୍ତି ସବୁ ଅମିତାଭ ବଚ୍ଚନ ସିଏ କ'ଣ କରୁଛି କି ନା କିଏ ମୁଁ ଜାଣିନି, ସେ ଯୋଉ ହିରୋ ହିରୋଇନ ଅଛନ୍ତି ତାଙ୍କର କୋଟି କୋଟି ତାଙ୍କର ଫ୍ଲାଟ୍ ଶହେ କୋଟି ଟଙ୍କାର ପଚାଶ କୋଟି ଟଙ୍କାର ଉଣେଇଶ କୋଟି କୋଡ଼ିଏ କୋଟି ପଚାଶ କୋଟିର ଫ୍ଲାଟ୍, ତୁମେ ରହୁଛ ଭଙ୍ଗା କୋଡ଼ିଆ ପଲିଥିନ ଘରେ, ତୁମର ସେ ମୋବାଇଲଟା ଦେଖି ତାକୁ ସେ ହିରୋଇନ୍ କି ଦେଖୁଛ ତୁମେ, ହେ କାର୍ଡ ପକେଇ ତୁମ ହାତରୁ ପକେଟ ପଇସା ଖର୍ଚ୍ଚ, ତୁମେ କହୁଛ ହିରୋଇନ୍ ପାଇବ ନା ତୁମେ ତା ସୁଖ ପାଇବ ନା କଣ କରିବ? ସେ ଗୋଟେ ଓଡ଼ିଆରେ ଆମେ ପଢୁଥିଲୁ, ଗାଁରେ କୁହନ୍ତିନି ଆକାଶ କହିଁ ଚିଲିକା ମାଛ, ଚିଲିକାରୁ ମାଛ ଆଣିବେ ଆକାଶରୁ କହିଁ ଆଣିବେ ରୋଷେଇ ହବ କି? ଚିଲିକାର ମାଛ ଧରିବା ଏତେ ସହଜ ଆଣିବେ କି? ଆକାଶରେ କହିଁ କେବେ ହୁଏ? ଏସବୁ କଳ୍ପନା ଯେମିତିକା ଏଇଗୁଡା ସବୁ କଳ୍ପନା କଥା ନା, ଜଗତର ଲୋକ ଗୁଡାକୁ ଠକା ହଉଛି ଆଉ। ଏ ଫିଲ୍ମ ଫିଲ୍ମ ଯୋଉଟା ତିଆରି କରୁଛି ସିରିଏଲ, ସେ ସିରିଏଲ ଗୁଡା ସବୁ ଏବେ ସିରିଏଲ ଚାଲିଲା, ଆମେ ଯେତେବେଳେ ପ୍ରବଚନ ଦେବାକୁ ଯାଉଥିଲୁ କେତେ ମସିହା, ସେତେବେଳେ ନୂଆ ନୂଆ ପ୍ରବଚନ ଦିଏ ଯାଇଥିଲି ସେଆଡ଼ୁ ଗୋଟେ ତାଳଚେର ଭିତରକୁ ଗୋଟେ ଜାଗା, ସେତେବେଳେ ତୁଳସୀ ଗୋଟେ କ'ଣ ସିରିଏଲ ଚାଲିଥିଲା, ସେ ଆସି କହି ବାବା ଯିବା କଥା ଥାଏ ବାବା ଆଜି 7 ବେଳକୁ କରିବ ଡେରି ଘଣ୍ଟାଟେ ପେଲା ଆଜି ତୁଳସୀ ସିରିଏଲ ଅଛି କି ଆସିବେ, ମାନେ ଭଲ କଥା ଇଏ ଦେଖ ଆମେ ବସିକି ରହିବୁ ସେ ସିରିଏଲ ଦେଖିକି ଆସିବ, ସେଇଟା କ'ଣ କିଏ ତୁମେ ତୁଳସୀ ନା କ'ଣ? ସେ ଗୋଟେ କପୋଳ କଳ୍ପିତ କାହାଣୀ ଲେଖିକି ତା ଦେହରେ ଡ୍ରାମା ଫ୍ରାମା କରିକି ନଚା ନଚି କରି ଆଡ଼ଭାଟାଇଜ ଦେଇ ସେ କୋଟି କୋଟି ଟଙ୍କା କମାଉଛନ୍ତି, ଏ ଟିଭି ବାଲା ବସିଲେ ତା ପେଟ ବସୁଛନ୍ତି ସେଥିରେ ମଣିଷ ଧର ତାର ରାକ୍ଷ ରାକ୍ଷ ଅନିଦ୍ରା ହେଇ ରାତି ଅନିଦ୍ରା ହେଇ ତାକୁ ଦେଖି ତା ମନ ପୁରା ଖୁସି, କ'ଣ ମାନେ ଗୋଟେ ମଣିଷକୁ ଅବାସ୍ତବ ଜିନିଷରେ ସେ ସୁଖ ପାଉଛି, ଅବାସ୍ତବ ତା ମନ ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଅବାସ୍ତବ ଜିନିଷ ଏଗୁଡ଼ା ଯୋଉ କ'ଣ ସବୁ ଆଜିକାଲି ଗନ୍ଧ ବାହାରିଲାଣି, ଯୋଉ କ'ଣ ସେଣ୍ଟ ଗୁଡା ଅଧିକ ରୁମ୍ରେ ମାରିଦେବେ ଫସିକିଣି ମାରିଦେବେ ହେ ଭାସିଲା 2 ପରେ 2 କିରି ତୁମେ ରୁମ୍ରେ ମାରିଦେଲେ ଏଇଟା କ'ଣ ବାସନା ହେଇଗଲା କ'ଣ ତମ ଦେହ ବାସନା ହେଇଯିବ ନା ସେ ରୁମ୍ଟା ବାସନା ହେଇ ସବୁବେଳେ ରହିବ? ବର୍ତ୍ତମାନ ବିଜ୍ଞାନର ଯୋଉ କୌଶଳତା ହଉଛି ଗୋଟେ ଜୀବକୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ପଞ୍ଚ ଜ୍ଞାନେନ୍ଦ୍ରିୟକୁ ପୁରା ବଶୀଭୂତ କରି ରଖିବା କେମିତି, କାଲି ଶୁଣୁଥିଲେ ନା ବିଷୟ ପ୍ରବଣା ମନ, ଆଖିରେ ଏମିତିକା ଜିନିଷ ବାହାର କରିବେ ଲାଗି ମନ ରହିଥିବ ସେଇଠି ଆଉ, ସେସବୁ କଲର ମଝିରେ ଗୋଟେ ସେମିତିଆ ବାହାରିଲା ଆଜି କାଇଁ ଆଜି ଆଜିକାଲି ନାହିଁ, ସେ ଗୋଟେ ବିଦେଶଟା ଥିଲା ସେ ସେମିତି ତାର କେମିତି ଗୋଟେ ପେଣ୍ଟିଂ ଲଗେଇବ ସେ କାଲି ଝିଲମିଲି ହବ, ରାତିରେ ତୁମେ ଶୋଇଥିବ ସେ ଗୋଟେ ଷ୍ଟାର ଭଳିଆ ସବୁ ଦେଖା ହବ, ତୁ ଶୋଇ ତ ଯିବୁ, ତୁ ଶୋଇଯିବୁ ତୁ ତୋ ଛାତରେ ତୁ ଲଗେଇଦେବୁ ସେ ରଙ୍ଗଟାକୁ ସେ ଦେଖା ହବ କ'ଣ ତାର ଭଳିଆ। ଜୀବକୁ ଏମିତି ଜିନିଷ ବାହାର କରୁଛନ୍ତି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଖାଇବା ଜିନିଷ ଏମିତି ତିଆରି କରାହଉଛି, ଏ ଯୋଉ ଚାଟ ପାଟ ମସଲା ବାହାରିଲାଣି ଗୋଟେ ଚାଟ ମସଲା, ଚାଟ ମସଲା ସେ ଚାଟ ମସଲା କ'ଣ ଗୋଟେ ବାହାରିଲାଣି ସବୁ, ସେ ମସଲା ପକେଇଦେବ ପକେଇଦେବ ଜିଭାରେ ଲାଗିଲା ସେ କଣ୍ଟା ମାଛ କଣ୍ଟା ଖାଇଲା ବେଳେ ସେ ସେଇ ବାସନରେ ଦୌଡ଼ିବେ ଖାଲି ଦୌଡ଼ିବେ ଏଇ ଚାଟ ହେଲାଣି ଦୌଡ଼ ସବୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟା ଜିନିଷରେ ଜୀବକୁ ବାନ୍ଧିକି ରଖିବା ପାଇଁ ସବୁ ପ୍ରକାର ଜିନିଷ କରାହେଲାଣି। ବିଜ୍ଞାନର କୌଶଳତା ହଉଛି ଏଇଆ, ଜୀବକୁ କେବେ ଛାଡ଼ିବନି ଭଗବାନ ପାଡ଼ୁ, ସେଥିପାଇଁ ସେ ଲେଖିଲେ ବିପସ୍ଥିତ ପୁରୁଷ ଏଗୁଡ଼ା ତ ଅଜ୍ଞ ଗୁଡା ଏ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧରେ ଏଗୁଡ଼ା ବନ୍ଧନ ହେଇକି ରହିଛନ୍ତି, ସେ ଖାଲି ପଚାରିବେ ସେ ପିଲାକୁ ପଚାରୁଛି ମୋର କାର ଗୁଡ଼ା ଭଲ କାର ଗୁଡ଼ା କାହିଁ ବିକି ପକଉଛନ୍ତି ଏ 5 ଅଛି 7 ନା ଆଜ୍ଞା ଏଟା କମ୍ଫର୍ଟେବୁଲ ଇଂଲିଶରେ କହିବେ ଏଟା କମ୍ଫର୍ଟେବୁଲ ସବୁ ଆସୁଛି ନା କ'ଣ କମ୍ଫର୍ଟେବୁଲ ତୋର ତ ମଳବାଇ ସରଟା ସେ ତୁ ତ ବସି ଗୋଟେ ଗାଡ଼ିରେ ଜାଗା ନା ଏଟା ଏଥିରେ ଅଣ୍ଟା ସିଧା ଭଲ ଅଛି ଏତେ ଅଛି ଏଟା ପୁସ୍ ଅଛି ଏଟା ସେ ସ୍ପର୍ଶ ସୁଖ ଜୀବକୁ ଏମିତି କରାହେଇଛି ତାକୁ ଏ ଜଗତରୁ ବାହାରିବା ପାଇଁ ଦିଆଯିବ ନାହିଁ। ବିଜ୍ଞାନର କୌଶଳତା ମାୟା କ'ଣ କରିଛି ନା ବୈଜ୍ଞାନିକମାନଙ୍କ ମୁଣ୍ଡରେ ପଶିକି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ପାଞ୍ଚଟା ଜିନିଷ ରହିଲେ ବର୍ତ୍ତମାନ ଉଦ୍ଭାବନ କ'ଣ ଚାଲିଛି ଡିସ୍କଭରି ଯୋଉ ରିସର୍ଚ୍ଚ କ'ଣ ଚାଲିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ରିସର୍ଚ୍ଚ ଆଖିଛନ୍ତି ଦେଖ ତୁମେ ଇଏ ହଉଛି ବିଜ୍ଞାନ ଏଥିପାଇଁ ନୋବେଲ ପୁରସ୍କାର ଦିଆହଉଛି ନୋବେଲ ପୁରସ୍କାର ଯଦି ଦିଆହଉଛି କାହିଁ ଇଏ ନୋବେଲ ପାଇଲା ଇଏ ନୋବେଲ ଏଗୁଡ଼ାକ ମାୟାକୁ ଜୀବ ଗୁଡାକୁ ମାରିବା ନାଗି ଏଗୁଡ଼ାକ ପୁରସ୍କାର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏର କିଛି ଭାଲ୍ୟୁ ଯାହା ନାହିଁ ଯେଉଁଟା ଜୀବକୁ ପୁରା ସଂସାର ଭିତରେ ପୁରେଇକି ରଖିବ କ'ଣ ସବୁ ଲୋକ ଆଗରୁ କ'ଣ କରୁଥିଲେ କିଛି ନଥିଲା ଏ ମୋର ମୋ ଛୁଆଟି ଗୋଟେ ମନେ ଅଛି ମା ମାନେ ଶାଢ଼ୀ ଖଣ୍ଡେ ପିନ୍ଧନ୍ତି ପାଦରେ ଅଳତା ଲଗାନ୍ତି ଅଳତା ତାଙ୍କର ବଡ଼ ବଡ଼ ଜିନିଷ ହେଲା ଅଳତା ନାକ ଏଇ ଯେଉଁ କ'ଣ ନଖ ପାଲି ସେଗୁଡ଼ା ପରେ ଆସିଲା ମୁଁ ସେଗୁଡ଼ା କେଉଁଠି ଥିଲା ଖାଲି ଅଳତା ଲଗାନ୍ତି ପାଦରେ ସେ ଅଳତା ସେଗୁଡ଼ା ଏମିତି ଥାଏ ଗୋଟେ ଠିପିଟେ କାଚ ସିସିଟା ତା ଦେହରେ ଗୋଟେ ଲାଗିଥିବ ଡ୍ରପ ଇଏ ଭଳିଆ ମୁଁ ତୁ ସୋଲ ଭଳିଆ ଲାଗିଥିବ ସେତେ ସେଟା କାଢିକି ସେ ଲଗେଇଦେବି ସେଟା ଏଇଟା କେଉଁଠି ଥିଲା ଗୋଟେ ଗୋଟେ ଯାହା କୁହନ୍ତି ଗ୍ରାମ୍ୟ ସୁଖ ବି ଲୋକଙ୍କର ନଥିଲା କିଛି ନଥିଲା ଏ ସାୟା ଖଣ୍ଡେ ବ୍ଲାଉଜ ଖଣ୍ଡେ ବାସ ଶାଢ଼ୀ ଖଣ୍ଡେ ପିନ୍ଧିଦେଲେ ବାସ ପୁରା ସରଳ ଜୀବନ କିଛି ନଥିଲା ତାପରେ ଆସିଲା ଏଇ ପଣ୍ଡ ସ୍ପଟର ଫଣ୍ଡ ସ୍ପଟର ଏମିତି ଗୋଟେ ହାତ ଏମିତି ଥିବ ଏମିତି ସବୁ ମାରନ୍ତି ସବୁ ତାପରେ ଆସିଲା ନା ଏବେ ଗୋଟେ ଚୁଟି କାଟିବା ନେଇକି ଥରେ ପଶିକି ଭାରିଲା ବେଳକୁ ସେଲୁନ ସେ ଦିଲ୍ଲୀର ପିଲାଟା ଅଛି କହିଲା ମୁଁ ଆଜ୍ଞା ସେଲୁନ୍ କରୁଛି। ମୁଁ ତୁ ସେଲୁନ୍ କ'ଣ ପାଇଁ ପେଟ ପୋଷିବି କିରେ, ଦିଲ୍ଲୀ ସିଟି ସେଠି ରହୁଛି। କହିଲା ଆପଣ କ'ଣ ଜାଣିଛନ୍ତି ଆଜ୍ଞା, ଗୋଟେ ବିବାହରେ ଥରେ ପୋଷିକି ବାହାରିଲା ବେଳକୁ 60,000 ମୋ ମୁଣ୍ଡ ଗରମ ହେଇଗଲା, ମୁଁ କାର ସାରିଗଲେ ମୁଣ୍ଡ ବୁନି, ଏଇଟା ପାଗଳ ନା ମଣିଷ ଏଇଟା, ଏ ଚୁଟି ଫୁଟି ଯୋଉ କାଟୁଛନ୍ତି, ଏ ଯୋଉ ଯୋଉ ଡିଜାଇନ ସବୁ ତାଙ୍କ ଚୁଟିରେ, ଚୁଟି ସପ୍ତାହକୁ ତାଙ୍କ ପ୍ରତି ମାସରେ 2 ଥର ଆସିବେ, 15,000-20,000 ଦେଇକି ଯିବେ। ମୁଁ ଶୁଣି ମୋ ମୁଣ୍ଡ ଖରାପ, କହିଲା ଆପଣ ଜାଣିଛନ୍ତି କ'ଣ, ମୁଁ 70 କହିଲା ଆଉ ଆମର ସବୁ ସେଣ୍ଟ୍ରାଲ ଏସି ପୁରା ସେ ଘର ସେ ଜିନିଷପତ୍ର ଥରେ ପଶିକି ଗୋଟେ ଗଲାବେଳକୁ ଥରେ ତାକୁ ସଜେଇ ଦେବୁ 70,000-80,000 ଆଉ ଇଏ ବାହାଘର ସେ ଜିଲ୍ଲା। ମୁଁ ସେ ଚିନ୍ତା କରୁ ଦେଖ ଯିବୁ କ'ଣ କରିଦିଆ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ପୁରା ଯିବୁକୁ ବାନ୍ଧିକି ଫୋପାଡ଼ି ଦିଆ, ଏହାକୁ ଆଡ଼ଭାନ୍ସ କୁହାଯାଉଛି। ଏ ମୂର୍ଖ କୋଡ଼ି ଲେଖିଲେ ମୂର୍ଖ, ଏମାନେ ପ୍ରବାଦ ଲେଖିଛନ୍ତି, ମୂର୍ଖ ଶବ୍ଦ ଲଗେଇଛନ୍ତି, ମୂଢ଼ ବଳଦେବୀ ଦେବ ସିଂ ଲେଖିଲେ, ମୂଢ଼ ଲୋକ ଗୁଡାଙ୍କ ତାକୁ କ'ଣ କହିବା, ଜ୍ଞାନୀ ଲୋକ ତ ଇନ୍ଦ୍ରିୟ ମାନଙ୍କର ସୁଖରେ ଟିକେ ଇନ୍ଦ୍ରିୟ ସୁଖରେ ବନ୍ଧନ ପଡ଼ି ଯାଉଛନ୍ତି, ଏଇ ତ ମୂଢ଼ ସବୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ସବୁ ଆସିଛନ୍ତି, ଏ ଆଙ୍କୁ କ'ଣ କ'ଣ ତାଙ୍କୁ ତୁମେ ବୁଦ୍ଧି ଶିଖିବ, କିଛି ନାହିଁ, ମୁଣ୍ଡ ପୁରା ଖରାପ ହେଇଯାଉ ଶୁଣିଲା ବେଳକୁ ସବୁ। ରେ ଆଗରୁ ବାରିକା ଆସୁଥିଲା ବେକର ମାଡ଼ି ବସିକି ବେକର ସେ କାଟିବ ଲଗେଇକି କ'ଣ ସେଟା ଧାନ ଧାନ ଟିକେ ନିଏ, ବାରିକା ଆସି ଧାନ ନିଏ ନା ଆଉ ବର୍ଷିକିଆ ତାଙ୍କର ଥାଏ ଧାନ ସିଜିନ ବେଳକୁ ଆସିକି ନେଇଯାଆନ୍ତି ଧାନ, ଏତିକି ତା ଧାନ ତାର ହେଇଗଲା ଗଲା ଆଜି ଆସିବ ତାର ତାର ଆସିଲା କିଏ କିଏ ଖେର ହୋଇକି ଆସ ବସିବ ଯେ ତାର ଖୁରଟିକି ଘସିଦେଲା, ଘସିଦେଇକି ପାଣି ଦେଇଦେବ, ଟିକେ ଆଣ ପାଣି ଆଣ, ଚୁଟି ଫୁଟି କାଟି ଦେଇକି ପଳାଉଥିଲା, ସେଲୁରୁ କରୁଥିଲା ଆମ ଶୁଣ ସେଥିରେ ଲକ୍ଷ ଲକ୍ଷ ଟଙ୍କା, ସେଥିରେ ଲକ୍ଷ ଲକ୍ଷ ଟଙ୍କା ସେ କମଉଛି, ସେ କହିଲା ସିଏ ମତେ ବୁଦ୍ଧି ଶିଖିଲା ତା ଇନକମ୍ ଶୁଣିକି ମୋ ମୁଣ୍ଡ ପାଗଳ, ଗୋଟେ ମୂଳବାହି ଶରୀର ଦେହକୁ ସଜା ହଉଛି କଣ ମଣିଷ ଗୋଟେ ପାଗଳ ପାଗଳା, ଏଟା ଗୋଟେ ପାଗଳା ଖାନା, ସେ ବୁଝିବ ବସିକି ଚିନ୍ତା କରିବ ସେ ପାଗଳ ହେଇଯିବ। ଇଏ ଡ୍ରେସ୍ ଗୁଡା ପିନ୍ଧୁଛନ୍ତି ଯୋଉ କଣ ହିରୋ ହିରୋ ହିରୋଇନ ଯୋଉ ଡ୍ରେସ୍ ପିନ୍ଧୁଛନ୍ତି, ସେ ଅଧା ନଙ୍ଗଳା ଡ୍ରେସ୍ ତାର ଦାମ ଶୂନ୍ୟ 5 କୋଟି 7 କୋଟି, ଇରେ କଣ ଏଗୁଡା ପିନ୍ଧ 7 କୋଟି କଣ ସେଥିରେ ଲାଗିଛି, ତା ଡିଜାଇନର ପୁଣି ସବୁ ଅଛନ୍ତି। ମୁଁ ଏଇଟା କାହିଁ, ମୁଁ ତ ଆଗରୁ ପେପର ଫେପର ପଢ଼େନି, ମୋ କଣ ଜ୍ଞାନ ଥିଲା, ଏଇ ଯୋଉ ଭୁବନେଶ୍ୱର ମ୍ୟାନେଜମେଣ୍ଟରେ ପଶିଲା ପରେ ପେପରଟି ଦେଖିଲି, ନହେଲେ କୁଆଡ଼େ କେତେବେଳେ ସରକାର କରୁଛି ପାଗଳା ସରକାର, ମୁଁ ଆଗରୁ ପେପର ଘୃଣା କରେ, ମୋ ଜୀବନ ସବୁଠୁ ଘୃଣା, ଏବେ ବି ସେ 5 ମିନିଟ୍ 7 ମିନିଟ୍ ଦେଖିଦେବେ ଏକ ଟାଇମ୍ ବନ୍ଦ କର, ଏଇଟା କ'ଣ ଏଗୁଡ଼ା ଅଛି, ଯେତେବେଳେ ଖୋଲିବ ଏହାକୁ ମାରିଲା ତାକୁ ମାରିଲା ଏହା ହେଲା ତା ହେଲା, ଏଇଟା ପଚରା ଜିନିଷ। ସେ ପେପର ମତେ ଗୋଟେ ଡ୍ରେସ୍ ଦାମ ପୁଣି ପେପର ହେଟା ଆଡ଼ଭର୍ଟାଇଜ୍ କରାଯାଉଛି, କିରେ ଲୋକ ଏଗୁଡ଼ା କାହିଁ ଆଡ଼ଭର୍ଟାଇଜ୍ କରୁଛ, ତାର ଲୋକ ଗୋଟେ ମଣିଷଟା ଏ କପଡ଼ାଟାର ଦାମ 15 କୋଟି 10 କୋଟି କ'ଣ କରିବ, ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧରେ ବାନ୍ଧିକି ପକେଇ ଦିଆ, ଏ ହେଲା ବୈଜ୍ଞାନିକ କୌଶଳତା। ଯେତେ ବିଜ୍ଞାନ ଡେଭଲପ୍ କରିବ ଲୋକ ଏଥିରେ ବନ୍ଧା ହେଇକି ରହିବା, ଭକ୍ତି କ'ଣଟା କରିବ, କିଛି ନାହିଁ, ତାଙ୍କ ମୁଣ୍ଡରେ କିଛି ପଶିବ, କିଛି ଗୋଟା ଢୁକିବନି, ତାଙ୍କର ତ ଆସକ୍ତି ସବୁ ରହିଯାଇଛି। ତ ଉନ୍ନତ ରସ ଏ କୃଷ୍ଣ ଚେତନା ହେଉଛି କେବଳ, ମୁଁ ବସିକି ଚିନ୍ତା କରୁଥିଲି ପ୍ରଭୁପାଦ କାହିଁକି ସବୁ ଜିନିଷକୁ ଭଗବାନ ତାଙ୍କ ଦ୍ୱାରା ସବୁ କରିଛନ୍ତି, ଆଉ ମଠରେ ଯେମିତି ଆଗରୁ ହଉଥିଲା ସେ ଯୋଉ କ'ଣ ଦେଶୀ ମୁଗର ଡାଲମା, ଦେଶୀ ମୁଗ ଆଉ କ'ଣ ସେ ମାଟି ଆଳୁ ସେ ଭଣ୍ଡା ଭଣ୍ଡା ପକେଇ ଯୋଉ ଡାଲମା କରିଦେବେ ଆଉ ଖଟା କରିଦେବେ, ତୁ କଲ ଦେଖିବା କୋଉ ଇସ୍କନ ଆସିବେ, ଇସ୍କନ ଭକ୍ତ ଆସିବେ ନା, ଆଗେ ଲୋକ ଦେଖି କ'ଣ ହେଇଛି, ପନିର ହେଇଛି ନା, ଆଗେ ପନିର ହେଇଛି ନା, ସେଇଟା ଧଳା ମାନେ କହନ୍ତି ଧଳା ବିଷମ ନୁହେଁ, ପ୍ରବାଦ ଲେଖୁଛନ୍ତି ଏଟା ହ୍ୱାଇଟ୍ ପଏଜନ୍, କ୍ଷୀର ଗୁଡାକ ଆଜିକାଲି ଯୋଉ କ୍ଷୀର ପ୍ରବାଦ ଏଟା ହ୍ୱାଇଟ୍ ପଏଜନ୍, ଧଳା ବିଷ ତୁମେ ଖାଉଛ, ଏଇଟା କ'ଣ ତୁମେ ଯେ ଯୋଉ ଯୋଉ କ୍ଷୀର ଗୁଡାକ ଆସୁଛି ଏଗୁଡାକ ସବୁ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ଆମର ଯୋଉ ସ୍ୱିଜରଲ୍ୟାଣ୍ଡ ଯେତିକି କ୍ଷୀର ହଉଛି, ମୁଁ କାଲକୁଲେସନ୍ କରିଦିନ ବସୁଥିଲି ବସିକି ଦିନେ କାଲକୁଲେସନ୍ କରିଲି, ତୁମେ ତୁମେ କ୍ଷୀର ଖାଉଛ ନା ବିଷ ଖାଉଛ, ମୁଁ ତ ପ୍ରମାଣ କରିଦିନ ବିଷ ଖାଉଛ ବୋଲି 50% ବିଷ ଖାଉଛ, ତ ଗାଈ ତ ନାହିଁ ଏଇ ଏରିଆରେ ଗାଈ କେତେଟା ଅଛି କହିଲେ, ସକାଳୁ ତୁମେ ଚା ପିଉଛ, ମିଠା କେତେ ମିଠା ଖିଆ ହଉଛି, ପନିର ଖିଆ ହଉଛି, କ୍ଷୀର କ୍ଷୀରି ଆସୁଛି କୋଉଠି, କ୍ଷୀର ଗାଈ ତ ନାହାନ୍ତି, ସେଇଟା ସବୁ ସେ ଆସୁଛି କୋଉଠୁ, ସେଇଟା ବିଦେଶରୁ, ସେଇଟା ତାଙ୍କର ଭିଟାମିନ୍ ଇଞ୍ଜେକ୍ସନ୍ ଫିଞ୍ଜେକ୍ସନ୍ ଦେଇକି 50 ଲିଟର 60 ଲିଟର ସେ ଗାଈ ଗୋମାତା ସେ କ୍ଷୀର ଦେବେ, ସେ ମେସିନ୍ରେ ଧୁଆ ହବ, ସେଥିରେ ବି ବ୍ଲଡ଼ ଗୁଡ଼ା ପଳେଇ ଆସୁଛି, ଛୁଆ ଗୁଡ଼ାଙ୍କୁ ସବୁ ମାରିଦେବେ, ସେ ମା କାନ୍ଥୁବ ସବୁ ତାଙ୍କର ସବୁ ଜିନ୍ସ ଡେଭଲପ୍ କରାହେଇଛି। ସେ ଗାଈ ଗୁଡ଼ାକ ଦେଖିବ ତୁମେ, ମୋତେ ମୋତେ ଲାଗେ ଏଇଟା ଅସୁରଟା ନା କ'ଣ ନା, ଏଡ଼େ ଏଡ଼େ ମୁଣ୍ଡ ତାଙ୍କ, ମୁଁ ସେ ଯୋଉ ଜର୍ମାନା ଦେଖିଲି ମୋତେ ଘୃଣା ଏତେ ଲାଗିଲା, ମାନେ ଗାଈ ନା କ'ଣ, ସେ ପିଲାଟି ଡାକିଲେ ମାନେ ଏମିତି କ'ଣ ଏଡ଼େ ବଡ଼ ମୁଣ୍ଡ, ଆଖି ଗୁଡ଼ା ଏମିତି ମୋତେ ଦେଖାହଉଥିବ, ଆଉ ଏଡ଼େ ବଡ଼ ବଡ଼ ସେ ଗାଈ ଗୁଡ଼ା କେତେ ଲିଟର କ୍ଷୀର ଦିଅନ୍ତି, ଏଡ଼େ ଏଡ଼େ ପନ୍ନା କେତେ କ୍ଷୀର ଦିଅନ୍ତି, 40 ଲିଟର 50 ଲିଟର
ଏଟା କ୍ଷୀର, ମୁଁ କହିଲି ଏଇଟା କେମିତି ଏତେ କ୍ଷୀର ଦେଉଛନ୍ତି କି? ସେ ପିଲାକୁ ଡାକିଲି, ମୁଁ ତ ବୁଝେଇଲି କେମିତି କ୍ଷୀର ଦେଉଛନ୍ତି। କହିଲା ମହାରାଜ ଆପଣ ଜାଣନ୍ତିନି ସାଇଣ୍ଟିଫିକ ୱେରେ ଜିନ୍ସ ଗୁଡ଼ା ଡେଭଲପ୍ କରାହଉଛି, କେମିତି ସେ ମୋଟା ହେବ, ଗୋମାଂସ ବେଶୀ ହେବ, ମାରିବେ ତାକୁ। ସେ ତ ମୋଟା ହେଲା, ତା ଦେହରେ ଅଲଗା କେଉଁ ପଶୁ ଜିନ୍ ଦେଲେ, ଆଉ ସେ କ୍ଷୀର ପୁଳେ ଦେଲା ଆଉ କ'ଣ? ସେ କ୍ଷୀର ଗୁଡ଼ାକ ତମେ ସବୁ ଡ୍ରାଏ କରିକି ପାଉଡର କରିକି ମିଲ୍କ ପାଉଡର ଆସୁଛି, ସେ ଖାଇଲେ ମଣିଷ ଭାରି ଖୁସି ହବ କ'ଣ ନା କ୍ଷୀର ଖାଉଛି। ପ୍ରଭାତ କହିଲେ ଏଇଟା ହ୍ୱାଇଟ୍ ପଏଜନ୍ ଗୁଡ଼ା ତମେ ଖାଉଛ, ଗାଈ ତ କୁଆଡ଼େ ବୁଲେଇବାର ନାହିଁ କିଛି ନାହିଁ, ସେ ଯୋଉ ଦୁଃଖରେ ରହିଛନ୍ତି ତାଙ୍କ ଛୁଆକୁ ମାରି ଦିଆଉଛନ୍ତି, ଏ ଯୋଉ ଇଏଗୁଡ଼ା ଦଉଛନ୍ତି ସବୁ ଡ୍ରାଏ ଜିନିଷ ଗୁଡ଼ା ସବୁ କ'ଣ ଖାଇବାକୁ ଏଣୁ ତେଣୁ ଦେଇକି ଭିଟାମିନ୍ ପୁରେଇକି ତା କ୍ଷୀର ଗୁଡ଼ାକ। ଏ ଗାଈମାନଙ୍କର ଆୟୁଷ କମିଯିବ ନା, ଆପଣଙ୍କର ଆମର ଯୋଉ ଗୋମାତା ରହିଛନ୍ତି ଏ 5 ଲିଟର 3 ଲିଟର 4 ଲିଟର ଦଉଛନ୍ତି, ଏ 10 ଲିଟର କ୍ଷୀର ଦେବ, ସେ ଏ ସୁଭଦ୍ରା 10 ଲିଟର ଦେବ, ଦଉନା ଅଛି ଜିନିଷ ଦେଇଦେବ, ସେ କ'ଣ କରିବ ତାର ଲାଇଫ୍ ସ୍ପାନ୍ଟା କ'ଣ ହେଇଯିବ, କ୍ୟାଲସିୟମଟା ଅଧିକ ଶରୀରରୁ ବାହାରିଗଲା, 10 ଯେଉଁଟା 10 ବର୍ଷ ବଞ୍ଚିବା କଥା ତମେ 5 ବର୍ଷ ବଞ୍ଚିବ, ସେ ଗୋମାତା 5 ବର୍ଷ ଭିତରେ ତାର ଶରୀର ଚାଲିବ, ମାରିକି ବଞ୍ଚନ ନା ଆଉ। ବର୍ତ୍ତମାନ ଗୋମାତାଙ୍କୁ ମାରିକି କ୍ଷୀର ଖାଉଛ, ଗୋମାତା କିଛି ଖାଇବେନି, ତାଙ୍କ ପାଇଁ ଖାଦ୍ୟ କ'ଣ, ଘାସ ପାଣି କୁଟା, କୁଣ୍ଡା ବି ନଥିଲା, ଏଗୁଡ଼ା କ'ଣ ସେ ସେଇ ଶୁଖିଲା ଜିନିଷଟା, ବର୍ଷା ଦିନ କୁଣ୍ଡା ଟିକେ ଦେବେ ନହେଲେ ଗାଈ ଗଲେ ତାଙ୍କ ଗୋମାତା ଗୋଚର ଚରିକି ଆସିବେ, ସେ ଅମୃତ। ଆଉ ସେଇଟା ତ ସବୁ କଳିଯୁଗ ତ ସବୁ ଚାଲିଗଲା, ସବୁ ଏଇ ସବୁ ପଳେଇଯିବ, କିଛି ରହିବନି ଏଗୁଡ଼ା। ଭୋଗବାଦୀ ସଭ୍ୟତାରେ ଏସବୁ ଇନ୍ଦ୍ରିୟ ବଶ ଜୀବ, ଏମାନେ କ'ଣ ଇନ୍ଦ୍ରିୟକୁ ସଂଯମ କରିବେ ବା କ'ଣ କିଛି କରିପାରିବେ, ଅଜ୍ଞ। ତେଣୁ ବର୍ତ୍ତମାନ ପୂର୍ବ ଶ୍ଳୋକରେ କହିଲେ ଭକ୍ତି ବିନା ନିଚରସ ଛାଡ଼ି ହେବନି, ଇନ୍ଦ୍ରିୟମାନଙ୍କର ସ୍ୱଭାବ ଛାଡ଼ି ହେବନି। ପରବର୍ତ୍ତୀ ଶ୍ଳୋକରେ କହିଲେ ଆଚ୍ଛା ଆଉ କେହି ଛାଡ଼ି ପାରିବେ କି? କହିଲେ ନାହିଁ, କେହି ବି ଛାଡ଼ି ପାରିବେନି, ଯେତେ ଅଭିଜ୍ଞତା ପୁରୁଷ ଇନ୍ଦ୍ରାଣୀ ପ୍ରମାଥିନି ହରନ୍ତି ପ୍ରସମ। ତା ପରବର୍ତ୍ତୀ ଶ୍ଳୋକରେ ପୁଣି ଆସିଲା ବ୍ରଜେତ କିମ୍, ୟାର ଉତ୍ତର ଏଇଟା ହବ, ବ୍ରଜେତ କିମ୍ ଯୋଉ ଅଛି ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବଶୀଭୂତ କରିଛି ଏବଂ ତାର ମନ ବୁଦ୍ଧି ମୁଠାରେ ସ୍ଥିର କରିଛି ସେ ସ୍ଥିତ ପ୍ରଜ୍ଞ ଅଟେ। ସ୍ଥିତ ପ୍ରଜ୍ଞାର ସ୍ଥିତ ପ୍ରଜ୍ଞା କାଭାସ ସମାଧି ଶସ୍ୟ କେଶବ ସ୍ଥିତ ଦୀର୍ଘ ପ୍ରଭାସ ସେ କିଂ ପ୍ରଭାସ ସେ କହିଲେ ବ୍ରଜେତ କିମ୍ ଆସିତ କହିଲେ ଏଟା ବ୍ରଜେତ କିମ୍। ଯେଉଁ ବ୍ୟକ୍ତି ତାର ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ବଶୀଭୂତ କରିଛି ଏବଂ ତାର ମନ ବୁଦ୍ଧି ମୋ ଠାରେ ସ୍ଥିର ରହିଛି ସେ ସ୍ଥିତ ପ୍ରଜ୍ଞ। ତାର ମନ ବୁଦ୍ଧିରେ ଭଗବାନ ଠାରେ ସ୍ଥିର ରହିବାର ଅଛି, ସମ୍ପୂର୍ଣ୍ଣ ଯେ ଇନ୍ଦ୍ରିୟକୁ ବଶୀଭୂତ କରିଛି କେମିତି କରିବ ଏଟା। ଏଠି ଗୋଟିଏ ଶ୍ଳୋକ ଏଥିରେ ଶବ୍ଦ ଅଛି ମତପର, ଭକ୍ତି ବିନା କେବେ ବି କେହି ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ସଂଯମ କରିପାରିବେ ନାହିଁ, ମତପର। ସର୍ବୋଚ୍ଚ ଯୋଗ ସିଦ୍ଧି ହେଉଛି କୃଷ୍ଣ ଚେତନା, ଏହି ଶ୍ଳୋକରେ ଏ କଥା ହିଁ ପରିଷ୍କାର ଭାବରେ କୁହାଯାଇଛି। ପ୍ରଭୁପାଦ ସେଥିପାଇଁ ଏତେ ବଡ଼ ଭାଷ୍ୟ ଲେଖିଲେ, ଏଇଟା ମୁଖ୍ୟ ଜିନିଷ ଯେତେ ଆମେ ଶୁଣିକି ଆସିଲେ ଏଇଟା ହଉଛି ଏଇ ଶ୍ଳୋକ ହେଉଛି ମୁଖ୍ୟ ଜିନିଷ, ଇନ୍ଦ୍ର ସଂଯମ ଏଟା ହେଉଛି ସବୁଠୁ ବଡ଼ ଜିନିଷ ଏ ଶ୍ଲୋକଟି। ଯେତେ ଯଦି କେହି କେହି ଇନ୍ଦ୍ର ସଂଯମ ଉପରେ କ'ଣ ଲଗାଯାଇପାରିବ ଶ୍ଳୋକଟି, ତା ଭିତରେ ଏ ଶ୍ଳୋକଟି ପ୍ରଥମ ଲାଗିବ। ତାନି ସର୍ବାଣି ସଂଯମ ଯୁକ୍ତ ଆସିତ ମତ ପର ସେ ଇନ୍ଦ୍ରାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ ମତ ପର, ଏଇ ଗୋଟିଏ ଶବ୍ଦ ହେଉଛି ସମ୍ପୂର୍ଣ୍ଣ ମୂଲ୍ୟ ଏ ଶ୍ଳୋକଟିର, ପୂର୍ବ ତାକୁ ହିଁ ବ୍ୟାଖ୍ୟା କରିବେ। ବ୍ୟକ୍ତି କୃଷ୍ଣ ଚେତନଶୀଳ ନହେଲେ ଇନ୍ଦ୍ରିୟମାନଙ୍କୁ ଦମ୍ବନ କରିବା ସମ୍ଭବପର ନୁହେଁ, ଫିନିଶ ଏ ମତପର ଶବ୍ଦ। ଦୁର୍ବାସା ଜଣେ ପ୍ରସିଦ୍ଧ ଋଷି ଥିଲେ କିନ୍ତୁ ମହାରାଜ ଅମ୍ବରୀଙ୍କ ସହିତ କଳି କଲେ, ଅଯଥା ଗର୍ବନ୍ୱିତ ହୋଇ ଦୁର୍ବାସା ମୁନି ରାଗିଲେ ଏବଂ ସେଥିପାଇଁ ସେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିପାରିଲେ ନାହିଁ। ଦେଖ ଖାଲି ଇନ୍ଦ୍ର ଦମନଟା କାମ କଥାରେ ନାହିଁ, କ୍ରୋଧ କଥାରେ ବି କହୁଛୁ, ଏ ଭକ୍ତ ନଥିଲେ ଅଯଥା କଳି କଲେ ନିଜ ସଂଯମ କରିପାରିଲେନି। ଅପରପକ୍ଷରେ ଭକ୍ତ ପ୍ରବର ରାଜା ଅମ୍ବରୀଶ ଯଦି ଜଣେ ଭକ୍ତ ଥିଲେ ସେ ନାରଦ ନୀରବରେ ଦୁର୍ବାସା ମୁନିଙ୍କର ଅନ୍ୟାୟ ସହିଗଲେ, ଫଳରେ ସେ ଶେଷରେ ବିଜୟ ହାସଲ କଲେ। ରାଜା ଅମ୍ବରୀଶ ଯଦିଓ ଜଣେ ଯୋଗୀ ବା ଋଷି ଭଳି ଶକ୍ତିଶାଳୀ ନଥିଲେ ତଥାପି ସେ ଭଗବାନଙ୍କର ଜଣେ ଭକ୍ତ ଥିଲେ, ସାଙ୍ଗ ତୁଳନା କରିଦେଲେ। ସେ ଯୋଗୀ ଅଧିକା ତପସ୍ୱୀ କିନ୍ତୁ ଇନ୍ଦ୍ରିୟ ସଂଯମ କରିପାରିଲେ ନାହିଁ, ଇଏ ଭକ୍ତ ଗୃହସ୍ଥ ରାଜା ଇନ୍ଦ୍ର ସଂଯମ କଲେ। ପୂର୍ବଜୀ ମହାରାଜ ସବୁବେଳେ ଉଦାହରଣ ଦିଅନ୍ତି ସେ କଥାଟା, ଦେଖ ନାରୀ ତାଙ୍କର କଥାରେ କହିଛନ୍ତି, କାରଣ କର୍ଦ୍ଦମ ଋଷିଙ୍କ କଥାରେ ଯୋଉ ଦିତି ଦିତିଙ୍କ କଥାରେ କହିଛନ୍ତି, ଯେତେବେଳେ ଦିତି ଆସି କହୁଛନ୍ତି ନା ସନ୍ଧ୍ୟା ସମୟରେ ଯେତେବେଳେ କହୁଛନ୍ତି ମୋତେ ମୋର ସନ୍ତାନ ଦରକାର, ସେ ସମୟରେ ପ୍ରଭୁପାଦ କାହାକୁ ତୁଳନା କରିଛନ୍ତି? ସାଙ୍ଗେ ସାଙ୍ଗେ ହରିଦାସ ଠାକୁରଙ୍କୁ ତୁଳନା କରିଛନ୍ତି। ଦେଖ ସେ ନିର୍ଜନ ରହୁଥିଲେ, ନିର୍ଜନରେ ପୁଣି ମାୟାଦେବୀ ଆସିଛନ୍ତି ନିଜେ। ମାୟାଦେବୀ ପ୍ରେମ ମାଗେ ଏଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ। ଭଗବାନଙ୍କ ନାମର ଚୈତନ୍ୟ ମହାପ୍ରଭୁଙ୍କର ପରମ୍ପରାରେ ଏତେ ବଡ ମାୟା ଆମର ଦାସୀ ହେଲା, ଆମେ ପୁଣି ଗୋଟେ ମାୟାର କଣ ଦାସ? ଆମେ କୃଷ୍ଣ ଦାସ ହେଲେ ମାୟା ବା ଦାସ ଦୀକ୍ଷା ନେଲେ, ମାୟାଦେବୀ ଆସିଲେ ନା କାହା ପାଖକୁ? ହରିଦାସ ଠାକୁର ପାଖକୁ। ମାୟାଦେବୀ ନିଜେ କହିଲେ ପୂର୍ବରୁ ରାମ ନାମ ନେଇଛି, ଶିବଙ୍କ ପାଖରୁ ରାମ ନାମ ନେଇଛି ତରିବା ପାଇଁ। କୃଷ୍ଣ ନାମ ମୋତେ ଲୋଭ ଆସୁଛି, କୃଷ୍ଣ ନାମରେ ପ୍ରେମ ଅଛି କଳିଯୁଗରେ। ପୁଣି ମହାପ୍ରଭୁ ଆସିଛନ୍ତି, ମୋତେ କୃଷ୍ଣ ମନ୍ତ୍ରଟା ଦିଅ। ତିନି ଦିନ ଆସିକି ସେ ମାୟାଦେବୀ ଆସିକି ପହଞ୍ଚିଲା ବେଳକୁ ତାଙ୍କ ଆଶ୍ରମ ପୁରା ଝଲିକି ଯାଉଛି, କାହାର? ହରିଦାସ ଠାକୁର। ଇଏ ତ ନାମ କରନ୍ତି ପ୍ରଭୁ, ସେ ନାମର ତୁଳନା ଦେଇଛନ୍ତି। ଦେଖ ସେ କେତେବେଳେ ପ୍ରସିଦ୍ଧ ଋଷି ଯୋଗୀ, କିନ୍ତୁ ନାରୀର ଅନୁରୋଧକୁ ସେ ରକ୍ଷା କରୁଛନ୍ତି, ସଂଯମ ହେଇ ନିଜକୁ ଆଡ଼େଇ ପାରୁନାହାନ୍ତି। କିନ୍ତୁ ଦେଖ ହରିଦାସ ଠାକୁର, ମାୟାଦେବୀ ସ୍ୱୟଂ ଆସିଛନ୍ତି। ଆଉ ତିନି ଦିନ ପରେ ତ ନିଜେ ଶରଣ କଲେ ଆଉ, ମାୟାଦେବୀ ଆଉ ମୋତେ ଧନ୍ୟ କର କୃଷ୍ଣ ନାମ ଦେଇକି, ଆଉ ମୁଁ ପୂର୍ବରୁ ରାମ ନାମ ନେଇଛି, ମୋତେ କୃଷ୍ଣ ନାମ ଦରକାର। ସେଇଠି କୃଷ୍ଣଶଙ୍କର ଗୋସ୍ୱାମୀ ସେଟା ଲେଖିଲେ। ଆଉ କାହା କଥା କହିବା, ଜଗତରେ ସମସ୍ତଙ୍କୁ ମୋହିତ କରିକି ଯୋଉ ମାୟା ରଖିଛନ୍ତି ସେ ଆସିକି ମନ୍ତ୍ର ନେଉଛନ୍ତି। ମାୟା ଦାସୀ ପ୍ରେମ ମାଗେ ଏଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ଜନ୍ମ। ସାଧୁ କୃପା ନାମ ବିନା ପ୍ରେମ କେବେ ହବନି, ଆଉ ମାୟା ଦାସୀ ଆସିକି ପ୍ରେମ ମାଗୁଛନ୍ତି, କଣ ଏଥିରେ ଆଶ୍ଚର୍ଯ୍ୟ ହେବାର ଅଛି? ଯେ କେତେ ବଡ ମହିମା ନାମର। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ନାମ ଏତେ ବଡ ମହିମା। ଆଉ ଭକ୍ତ ତ ନହେଲେ ତୁମେ ମତପର ନହେଲେ କେବେ ହେଲେ ପାରିବନି, ଏ ଜିନିଷ ଇନ୍ଦ୍ର ସଂଯମ କରିପାରିବନି। ଖାଲି କାମନାଟା ନୁହେଁ, କ୍ରୋଧ ବି ଆସିବ, ଲୋଭ ବି ଆସିବ, ସେଇଟା ସବୁ ଯାଉଛି ସେଥିରେ। ଅସଂଯତ ଇନ୍ଦ୍ରିୟ ଯାଉଛି, ଲୋଭଟା ବି ଭକ୍ତ ହେଇଥିବ, ତୁମର ପଇସା ଧନ ସମ୍ପତ୍ତି ପ୍ରତି ପ୍ରଚୁର ଲୋଭ, ତୁମେ ସେ ଇନ୍ଦ୍ରିୟ ଅସଂଯତ ନା, ଦୁଃଖଟା ସମାନ। ପ୍ରଭୁପାଦ ଆଜି ଆଜି କିଛି ତ ବୈଜ୍ଞାନିକ ଭଳିଆ ତାଙ୍କର କଥା ମୋତେ ଏମିତି ଲାଗୁଛି, କନ୍ଭରସେସନଟା ଏଇ ଲେକ୍ଚର ମୁଁ ଶୁଣିଛି, କନ୍ଭରସେସନ ଏତେ ସୁନ୍ଦର କଥା ଆଜି କହୁଛନ୍ତି, ପୁରା ବାଡ଼େଇକି ପୁରା ତା ମୁହଁକୁ ବନ୍ଦ କରିଦେଉଛନ୍ତି ପୁରା ବାଡ଼େଇ, ଯେ ତୁମେ କଣ କହୁଛନ୍ତି ସେ ତାଙ୍କ ଇଂଲିଶ ୱାର୍ଡ଼ଟା ବଡ଼ ବଢ଼ିଆ ୱାର୍ଡ଼ଟା ସେଟା ପ୍ରଭୁପାଦ କହୁଛନ୍ତି। ତୁମେ ସେ ମାନେ ନାରୀ ପ୍ରତି ଆସକ୍ତି ହେଇଛ, ନାରୀ ରିଲେଟେଡ୍ ଜିନିଷ ପ୍ରତି ଆସକ୍ତି, ଗୃହ ନ ଗୃହ ବସ୍ତୁ। ଆମେ କଣ କରୁଛେ, ଜଣେ କହୁଛୁ ମୁଁ ବିବାହ ହେଲେ, ପ୍ରଥମେ ବିବାହ ହେଲେ କାହା ପ୍ରତି ଆସକ୍ତି ରହିଲା? ସ୍ତ୍ରୀ ପ୍ରତି, ତାପରେ ସ୍ତ୍ରୀର ପ୍ରଡକ୍ଟ ପ୍ରତି, ତାର ପ୍ରଡକ୍ଟ ପ୍ରତି, ତେଣୁ ପ୍ରଭୁପାଦଙ୍କୁ ସେଟା ସମାନ ଇଫେକ୍ଟ। ତୁମେ କହୁନି ଯେ ମୋର ଆଉ ଆସକ୍ତି ନାହିଁ ବୋଲି, ନାହିଁ, ସମସ୍ତେ ଜଗତରେ ଏଇ ଜନ୍ତାରେ ପଡ଼ିଛନ୍ତି ଯେ ପୁଅଟା ତୁମକୁ ଭଲ ଲାଗୁଛି କାହିଁକି, ସ୍ତ୍ରୀ ସମ୍ବନ୍ଧରେ ନା ସମସ୍ତେ। ତେଣୁ ତୁମେ ଯୋଉଟା ହେଲେ ଗୋଟେ ଜନ୍ତାରେ ପଡ଼ିଛ, ପ୍ରଭୁପାଦ କହୁଛନ୍ତି। ତୁମେ କୁହନି ଯେ ମୋର ଆସକ୍ତି ନାହିଁ ବୋଲି ମୁଁ ବୟସ ହେଇଗଲିଣି ବୋଲି, ନାହିଁ, ସମସ୍ତେ ଏଥିରେ ଗୃହରେ ପଡ଼ିଥିବେ ନା ଗୃହ ବସ୍ତୁରେ ପଡ଼ିଥିବେ, ସମସ୍ତେ ଏଥିରେ ଆଟାଚ୍ ହେଇକି ରହିଛ। ସେ ପୁରା ବୈଜ୍ଞାନିକ ଭିତରେ ଏଇଟା ସବୁ କହିଦେଉଛନ୍ତି, ଆଉ ସମସ୍ତେ ଏଥିରେ ରହିଛନ୍ତି। ସେନେ ଗୃହ ବ୍ରତ ଶବ୍ଦ ଲାଗୁଛି। ସେ ନିରବରେ ଦୁର୍ବାସମୁନିଙ୍କର ଅନ୍ୟାସ ହୋଇଗଲେ, ଫଳରେ ସେ ବିଜୟ ଲାଭ କଲେ। ରାଜା ଅମ୍ବରୀଶ ନିମ୍ନଲିଖିତ ଗୁଣ ଗୁଡ଼ିକ ନା, ରାଜା ଅମ୍ବରୀଶଙ୍କର ନିମ୍ନଲିଖିତ ଗୁଣ ଗୁଡ଼ିକ ଥିଲା, ଏଗୁଡ଼ିକ ସବୁ ତ ପ୍ରଭୁ ଯୋଉ ଲେଖିଲେ ସବୁ କେଉଁଥିରେ ଲାଗିବ, ମତପର। ତେଣୁ ସେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିବାକୁ ସକ୍ଷମ ହୋଇପାରିଥିଲେ। ଏଠି ଦୁର୍ବାସା ଆଉ ଅମ୍ବରୀଶଙ୍କୁ ଉଦାହରଣ ଦେଇକି ପ୍ରଭୁପାଦ କହୁଛନ୍ତି, ଦେଖ ସେ ଯୋଗ୍ୟ ହେଇକି ତପସ୍ୟ ହେଇକି ଇନ୍ଦ୍ରିୟକୁ ସଂଯମ କରିପାରିଲେନି, କ୍ରୋଧି ହେଇଗଲେ। କିନ୍ତୁ ଅମ୍ବରୀଶ ଗୃହସ୍ଥ ଥିଲେ, କିନ୍ତୁ ଭଗବାନଙ୍କର ଭକ୍ତ ହେତୁ ସଂଯମ କଲେ। ତାର କାରଣ କ'ଣ, ଉଦାହରଣ ଦେଇଦେଲେ ପୁରା ଏଇ ସବୁ ମନ କୃଷ୍ଣ ପଦା ଅରବିନ୍ଦ ଏ ଶ୍ଳୋକକୁ ପୁରା କହିଥିଲେ, ଭକ୍ତିରେ କେମିତି ଇନ୍ଦ୍ରିୟ ସଂଯମ ହୁଏ ଏଇଟାକୁ ଦେଖାଉଛୁ ପ୍ରଭୁପାଦ ପୁରା ରହିଲେ। ଦେଖ ଶେଷରେ ପ୍ରଭୁପାଦ ସେ ଗୋଟିଏ ଶବ୍ଦକୁ ଆଣିଲେ, ଦେଖ ଲାଷ୍ଟ ଆଡ଼କୁ, ତାଙ୍କର କାମନା ଭଗବାନଙ୍କର କାମନା ପରିପୂର୍ଣ୍ଣ କରିବାକୁ ବିନିଯୁକ୍ତ ହେଉଥିଲା, ତେଣୁ ଏହିସବୁ ସଦ୍ଗୁଣ ତାଙ୍କୁ ଏକ ମତ୍ପର ଭକ୍ତରେ ପରିଣତ କରିପାରିଲା। ଏଇ ମତ୍ପର ଶବ୍ଦରେ କି, କାରଣ ବଳଦେବ ଦେଉଛନ୍ତି ଏହା ଉପରେ ଗୁରୁତ୍ୱ ଦେଇଛନ୍ତି, ପ୍ରଭୁପାଦ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମେ ଇନ୍ଦ୍ରିୟ ସଂଯମ ଉପରେ ଯେତେବେଳେ ପ୍ରସଙ୍ଗ ଆଣିବା, ଜୀବନର ଯେକୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ଭକ୍ତ ଚାହିଁବ, ତାକୁ ଗୋଟିଏ ଗୋଟିଏ ଜିନିଷ ହେବାକୁ ପଡ଼ିବ, ମତ୍ପର ଭକ୍ତ ହେବାକୁ ପଡ଼ିବ। ମତ୍ପରାୟଣ, ମତ୍ପର ମାନେ ମତ୍ପରାୟଣ, କୃଷ୍ଣ ପାଇଁ ବଞ୍ଚିଛି, କୃଷ୍ଣ ମୋର ଜୀବନ, କୃଷ୍ଣର ଘର, କୃଷ୍ଣର ଦ୍ୱାର, କୃଷ୍ଣର ସଂସାର ସବୁ। ସେଠୁ ସେ ଲେଖିଥିଲେ ନା, କୃଷ୍ଣର ସଂସାର କର ଛାଡ଼ି ଅନାଚାର, ଅନାଚାର ଛାଡ଼ ଏଗୁଡ଼ାକ ସବୁ ଅନାଚାରରେ ଯିବ, ଧନ ସମ୍ପତ୍ତି ଏ ପ୍ରତି ବହୁତ ଆସକ୍ତି ସବୁ କୃଷ୍ଣଙ୍କର, ସେ କଥା ପ୍ରଭୁପାଦ ଲେଖିଲେ। ଏଠାରେ କୁହାଯାଇଥିବା ମତ୍ପର ଶବ୍ଦ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଅଟେ। କିପରି ବ୍ୟକ୍ତି ମତପର ହୋଇପାରେ ତାହା ମହାରାଜ ଅମ୍ବରୀଶଙ୍କର ଜୀବନରେ ଦର୍ଶାଇ ଦିଆଯାଇଛି। ସାଙ୍ଗେ ବଳଦେବ ବିଦ୍ୟାଭୂଷଣଙ୍କର ଟିକର ମାନିଲେ। ଶ୍ରୀ ବଳଦେବ ବିଦ୍ୟାଭୂଷଣ ଯିଏକି ମତପର ଆଚାର୍ଯ୍ୟଙ୍କ ପରମ୍ପରା ଆସୁଛନ୍ତି, ମତପର ଆଚାର୍ଯ୍ୟ ଲେଖିଛନ୍ତି, ମତପର ଆଚାର୍ଯ୍ୟଙ୍କ ପରମ୍ପରା ଆସୁଛନ୍ତି, କହିଛନ୍ତି ମଦଭକ୍ତି ପ୍ରଭାବୀଣ ସର୍ବେନ୍ଦ୍ରିୟ ବିଜୟ ପୂର୍ବକା ସ୍ୱତ୍ମବୁଦ୍ଧି ସୁଲଭେତି ଇତି ଭାବ। ବଳଦେବ ବିଦ୍ୟାଭୂଷଣ ଲେଖିଲେ ଆଣ୍ଟିକାର ଲେଖିଦିଅ ନା ତାଙ୍କ ସବୁ। ନନୁ ନିର୍ଜିତ ଇନ୍ଦ୍ରିୟାଣାମ ଆତ୍ମାନୁଭବ ନ ପ୍ରତିତ ସ୍ତତ୍ର କୋପି ଉପାୟ ଇତି ଚେତ୍ ପ୍ରଶ୍ନ କରୁଛନ୍ତି। ଯଦି ଯଦି ଜଣେ ପ୍ରଶ୍ନ କରିବେ, ବଳଦେବ ବିଦ୍ୟାଭୂଷଣ ନିଜେ ନିଜେ ପ୍ରଶ୍ନ ଉଠାଉଛନ୍ତି, ଆଚ୍ଛା ବହୁତ ଲୋକ ଅଛନ୍ତି ସେମାନେ ଇନ୍ଦ୍ରିୟକୁ ଜୟ କରିଛନ୍ତି, ଜଣାପଡ଼ୁଛି ପ୍ରତିତ ଇନ୍ଦ୍ରିୟ ଜୟ କଲା ଭଳିଆ ମାନେ ଜଣାପଡ଼ୁଛନ୍ତି, କିନ୍ତୁ ତାଙ୍କର ଆତ୍ମାନୁଭବ କାହିଁକି ଆସୁନି, ଆତ୍ମାନୁଭବ କାହିଁକି ଆସୁନି? ଜଣାପଡ଼ୁଛି ସେମାନେ ଇନ୍ଦ୍ରିୟକୁ ଜୟ କରିଦେବେ, ଆତ୍ମାନୁଭବ କାହିଁକି ଆସୁନି, ପରମାତ୍ମା କୃଷ୍ଣଙ୍କର ଅନୁଭବ କାହିଁକି ଆସୁନି, ଭଗବାନ ସବୁ କିଛି କରିଛନ୍ତି ବୋଲି କହିଛନ୍ତି। ତାନି ସର୍ବାଣି ଶ୍ରୋତା ଶ୍ରୋତାଦିନ ଇନ୍ଦ୍ରିୟାଣି ସଂୟମ୍ୟମ ମତପର ମତ ନିଷ୍ଠ ସଂଯୁକ୍ତ କୃତାତ୍ମ ସମାଧି ଆସିତିଷ୍ଠତେ। ଏଠି ମତପର ଶବ୍ଦ କହୁଛନ୍ତି, ତାନି ଯେତେ ଇନ୍ଦ୍ରିୟ ଗୁଡିକ ଅଛି ଏଗୁଡିକ ମୋ ପ୍ରତି ଶ୍ରଦ୍ଧାବାନ ହେବା ଦରକାର, ତା ଚକ୍ଷୁ କର୍ଣ୍ଣ ନାସିକା ଜୁହା ତ୍ୱକ୍ ଏସବୁ ଇନ୍ଦ୍ରିୟ ଦ୍ୱାରା ମୋର ସେବା କରିକି ମୋ ପ୍ରତି ଶ୍ରଦ୍ଧାବାନ ହେବା ଦରକାର ଏଠି କହିଲି। ଏବଂ ଏଇ ପ୍ରବାଦ ଏଇ ଅଂଶଟିକୁ ନେଇଛନ୍ତି ଯେ ବଳଦେବଙ୍କର ମଦ ଭକ୍ତି ପ୍ରଭାବେଣ ସର୍ବେନ୍ଦ୍ରିୟ ବିଜୟ ପୂର୍ବିକା ସ୍ୱାତ୍ମ ଦୃଷ୍ଟି ସୁଲଭତି ଇତି ଭାବ। ତୁମେ ଅଲଗା କେଉଁ ରାସ୍ତାରେ ଇନ୍ଦ୍ରିୟକୁ ସଂଯମ କରିପାରିବ ନାହିଁ, କାମ କ୍ରୋଧ ଲୋଭ ମୋହ ଏଗୁଡ଼ା ମଦ ମାସ୍ଟର ଯେତେ ଘୋଷିଗଲେ କ'ଣ ଏଇଟା କେବେ ଯିବନି। ମଦ ଭକ୍ତି ପ୍ରଭାବେଣ ମୋ ଭକ୍ତି ପ୍ରଭାବରେ ସର୍ବେନ୍ଦ୍ରିୟ ବିଜୟ ପୂର୍ବିକା ସବୁ ଇନ୍ଦ୍ରିୟକୁ ବିଜୟ କରିକି ସ୍ୱାତ୍ମ ଦୃଷ୍ଟି ସୁଲଭ ଆତ୍ମଦୃଷ୍ଟି ସୁଲଭ ହବ। କ'ଣ ହବ ତୁମର, ତୁମେ ଜଣାପଡ଼ୁଛି ଇନ୍ଦ୍ରିୟକୁ ଜୟ କରୁଛନ୍ତି, ଇନ୍ଦ୍ରିୟ ଜୟ କଲେ କ'ଣ ହବ, ଆତ୍ମଦୃଷ୍ଟି ଆସିବ, କିନ୍ତୁ ଭକ୍ତିର ଦୁଇଟା ଲାଭ ହବ, ଇନ୍ଦ୍ରିୟ ଜୟ ହେଇଯିବ ଆଉ ଆତ୍ମଦୃଷ୍ଟି ଆସିବ। ଏବଂ ସ୍ମରନ୍ତି ସଂସାର ଆଣିଲେ ପୁରାଣରୁ ବଳଦେବ ବିଦ୍ୟାଭୂଷଣ ସେ ବେଦାନ୍ତି ନା, ଯଥାର୍ଚି ସନ୍ ଉର୍ଦ୍ଧ ଶିଖ କକ୍ଷମ ଦହତି ସାନିଲମ ତଥା ଚିତା ସ୍ଥିତା ବିଷ୍ଣୁ ଯୋଗିନାମ ସର୍ବଂ କିଲ୍ ବିଷମ। କାରଣ ଖାଲି ତ ଭକ୍ତି କଥା ନା କହିଦେଲେ ଆମକୁ ମାନିବେନି ନା, ସେମାନେ ପୁରାଣ ଆଣିକି ପ୍ରମାଣ ଦେବାକୁ ପଡିବ, ପ୍ରମାଣ ଦେଇଦେଲେ ଯେବେଳେ ଗୋଟେ କକ୍ଷକୁ ଅଗ୍ନିଶିଖାଟା ଗୋଟେ କକ୍ଷ ଘରୁ କ'ଣ କରିବ, ପୋଡ଼ିଦେବ ଅଗ୍ନିଶିଖାଟାକୁ, ଅଗ୍ନିଟାକୁ ତୁମେ ଘର ଭିତରେ ରଖିଲ ସେ କ'ଣ କରିବ, ଦହନ କରିଦେବ। ସେ ହୃଦୟରେ ତୁମର ଭକ୍ତି ରହିଲେ ସେ କହିଲେ ତଥା ଚିତ ସ୍ଥିତ ବିଷ୍ଣୁ ଯୋଗିନାମ ସର୍ବକିଲ୍ ବିଷମ, ଯୋଗୀମାନଙ୍କର ଯୋଉ ସର୍ବକିଲ୍ ବିଷମ ଯୋଉ ପାପ ରହିଛି ତାକୁ ସବୁ ଜାଳିଦେବ କିଏ, ଯୋଗୀ ଏ ସରି ବିଷ୍ଣୁ, ଚିତସ୍ଥିତ ବିଷ୍ଣୁ, ଭଗବାନଙ୍କର ନାମ କଲେ ବିଷ୍ଣୁ, ଏ ଆତ୍ମଦୃଷ୍ଟି ତୁମର ଆସିଲେ ସ୍ୱତ୍ମଦୃଷ୍ଟି, ପ୍ରଭୁଙ୍କର ସେବା କଲେ ତୁମର ସବୁ ପାପ ଯିବ। ଇୟଂ ଚ ବଶୀକୃତ ଇନ୍ଦ୍ରିୟା ଇନ୍ଦ୍ରିୟାବସ୍ଥିତ କିମ୍ ଆସିତ ଅସ୍ୟ ଉତ୍ତରମ ଉକ୍ତମ। ଏଇ ଯୋଉ ଶ୍ଳୋକଟି ବଶୀକୃତ ଇନ୍ଦ୍ରିୟ ଅବସ୍ଥିତ କିମ୍ ଆସିତ ପ୍ରଜିତ କିମ୍, ହଁ ଏଇଟା କିମ୍ ଆସିତ ଅଛି, ପ୍ରଜିତ କିମ୍ ନୁହେଁ, କିମ୍ ଆସିତ, କିମ୍ ଆସିତରେ ଚାଲିଛି ତୁମାନେ, ଏଇଟା ୟାର ଉତ୍ତର କିଭଳି ଇନ୍ଦ୍ରିୟ କହିଲା ନା, ବଶୀକୃତ ଇନ୍ଦ୍ରିୟା ଅବସ୍ଥିତ ଇନ୍ଦ୍ରିୟ ସହିତ ସେ କିଭଳି ଇନ୍ଦ୍ରିୟକୁ କିଭଳି ବଶୀଭୂତ କରେ, ବିଶେଷ ଇନ୍ଦ୍ରିୟ ସଂଯୋଗ ସଂସ୍ପର୍ଶକୁ ରଖେ, ୟାର ବି ଉତ୍ତର କିମ୍ ଆସିତ, କିମ୍ ଆସିତରେ ଏଇଟା ହଉଛି ଉତ୍ତର କେମିତି କରେ ନା, ଭକ୍ତି ପ୍ରଭାବରେ ତାର ଇନ୍ଦ୍ରିୟ ଗୁଡିକ ସେ ସଂଯମ କରେ ଆଉ ଆତ୍ମଦୃଷ୍ଟି ଲାଭ କରେ ଦୁଇଟା। ଆଉ ଯୋଗୀମାନେ କ'ଣ କରିବେ, ଇନ୍ଦ୍ରିୟକୁ ସଂଯମ କରିଦେବେ କିନ୍ତୁ ଭଗବାନଙ୍କର ଅନୁଭବ ଆସିବନି, ଆତ୍ମଦୃଷ୍ଟି ଆସିବ, ଏଇଟାର ଡିଫରେନ୍ସ ପାର୍ଥକ୍ୟ ଦେଖେଇଲେ ପୂର୍ବ ସେ ମତପର ଶବ୍ଦ ଲେଖିଲେ। ସେଥିପାଇଁ ଏଠାରେ କୁହାଯାଇଥିଲା ମତପର ଶବ୍ଦ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଅଟେ, କିପରି ବ୍ୟକ୍ତି ମତପର ହୋଇପାରେ ତାହା ମହାରାଜ ଅମ୍ବରୀଶଙ୍କ ଜୀବନରେ ଦର୍ଶାଇ ଦିଆଯାଇଛି। ଶ୍ରୀ ବଳଦେବ ବିଦ୍ୟାଭୂଷଣ ଯିଏକି ମତପର ଆଚାର୍ଯ୍ୟଙ୍କ ପରମ୍ପରାରେ ଆସୁଛନ୍ତି, ସୁନ୍ଦର ଶବ୍ଦ, ଯିଏକି ମତପର ଆଚାର୍ଯ୍ୟଙ୍କ ପରମ୍ପରାରେ ଆସୁଛନ୍ତି, କହିଛନ୍ତି ମଦ ଭକ୍ତି ପ୍ରଭାବେଣ ସର୍ବେନ୍ଦ୍ର ବିଜୟ ପୂର୍ବିକା ସ୍ୱତ୍ମ ଦୃଷ୍ଟି ସୁଲଭେତି ଇତି ଭାବମ, ଅର୍ଥାତ୍ କେବଳ କୃଷ୍ଣ ଭକ୍ତି ବଳରେ ହିଁ ଇନ୍ଦ୍ରିୟ ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦମନ କରାଯାଇପାରିବ। ଯଦି ଭଗବାନଙ୍କୁ ଭକ୍ତି କରିକି ଆମେ କାମ କ୍ରୋଧ ଲୋଭ ଏଥିରୁ ମୁକ୍ତି ନ ପାଇଲେ ଆଉ କୋଥିରେ ହେଇପାରିବନି। ଅବଶ୍ୟ ଅଗ୍ନିର ଉଦାହରଣ ଏଇ ସେ ଶ୍ଳୋକ କେବଳ ରଖିନାହାନ୍ତି, କିନ୍ତୁ ତାର ଉଦାହରଣଟାକୁ ତାର ଅନୁବାଦକୁ ଏଠି ରଖିଦେଇଛନ୍ତି ଆମେ ଯେଉଁଟା ପଢ଼ୁଥିଲେ। ଅବଶ୍ୟ ଅଗ୍ନିର ଉଦାହରଣ ବେଳେବେଳେ ଦିଆଯାଇଛି, ଯେପରି କୋଠରୀ ମଧ୍ୟରେ ଥିବା କ୍ଷୁଦ୍ର ଅଗ୍ନିଶିଖା ସବୁ ପଦାର୍ଥକୁ ପୋଡ଼ି ଦେଇପାରେ, ଠିକ ସେଭଳି ଯୋଗ୍ୟର ହୃଦୟରେ ଥିବା ଭଗବାନ ବିଷ୍ଣୁ ସମସ୍ତ ପ୍ରକାର ମହିଳାକୁ ପାପକୁ ପୋଡ଼ି ବିଶୁଦ୍ଧ କରିଦେଇପାରିଥାନ୍ତି। ସବୁ ଆଚାର୍ଯ୍ୟଙ୍କର ଜିନିଷକୁ ଆଣିକି ସବୁ ଥୋଇଛନ୍ତି ପ୍ରଭୁପାଦ, ତାଙ୍କ ତାତ୍ପର୍ଯ୍ୟଟା କ'ଣ ଗାଉଛୁ ଖାଲି ଟୀକା। ଯୁଗ ସୂତ୍ରରେ ବିଷ୍ଣୁଙ୍କୁ ଧ୍ୟାନ କରିବା କଥା କୁହାଯାଇଛି, କିନ୍ତୁ ଶୂନ୍ୟକୁ ଧ୍ୟାନ କରିବା କଥା କୁହାଯାଇନି। କିନ୍ତୁ ତଥାକଥିତ ଯୋଗୀଗଣ ଯେଉଁମାନେ ବିଷ୍ଣୁଙ୍କୁ ଧ୍ୟାନ ନ କରନ୍ତି ସେମାନେ କେବଳ ଛାୟାଚିତ୍ରର ଅନ୍ୱେଷଣରେ ଅଯଥା ସମୟ ନଷ୍ଟ କରନ୍ତି। ଆମ୍ଭମାନଙ୍କୁ କୃଷ୍ଣ ଚେତନଶୀଳ ହେବାକୁ ପଡ଼ିବ, ପରମ ପୁରୁଷ ଭଗବାନଙ୍କ ଠାରେ ଯୁକ୍ତ ହେବାକୁ ପଡ଼ିବ। ଏହା ହେଉଛି ପ୍ରକୃତ ଯୋଗୀର ଲକ୍ଷ୍ୟ। ଆଉ ମତ୍ପର ଶବ୍ଦଟା କେବଳ ରହିଲା ମୁଖ୍ୟ, ଯେତେ ଆମେ ଶୁଣିଲେ ଏଠି ଇନ୍ଦ୍ର ସଂଯମ ଉପରେ ଯେତେ ତୁମେ ଯୋଉଠୁ ଯୋଉଠୁ ଯେଉଁ ଶାସ୍ତ୍ରକୁ ଯିବ ଏଇ ଶ୍ଳୋକଟି ଲାଗିବ, ମତ୍ପର ହେବାକୁ ପଡ଼ିବ। କୃଷ୍ଣ ଭକ୍ତି ମଦ ଭକ୍ତି ପ୍ରଭାବେଣ ସର୍ବେନ୍ଦ୍ରିୟ ବିଜୟା ପୂର୍ବିକା ସ୍ୱତ୍ମଦୃଷ୍ଟି ଲଭ୍ୟତେ, ସେ କହିଲେ ସବୁ ଇନ୍ଦ୍ରିୟକୁ ଜୟ କରିକି ତୁମେ ଆତ୍ମଦୃଷ୍ଟି ଲାଭ କରିବ ଭକ୍ତି ପ୍ରଭାବରେ। ତାପରେ ପ୍ରବଚନ କଣ ବୁଲିବ କାଲି ଦେଖିବ, ଧାଇଁ ଦେବି ସୟନ ବଂଶ ସାଙ୍ଗେ ସାଙ୍ଗେ ପଳେଇ ଆସିବ। ଭକ୍ତି ବିନା ଯଦି ଭକ୍ତିକି ଛାଡ଼ିଦେବା ତାହେଲେ କଣ ଅବସ୍ଥା ହବ, ଧାଇଁ ଦେବି ସୟନ ବଂଶ ବିଜିତ ଇନ୍ଦ୍ରିୟ ମରିଆ ନିବେଶିତ ମାନସ ପୁନର୍ ଅନର୍ଥ ଦୁର୍ବାର କାଟିଦେଲେ ସାଙ୍ଗେ ସାଙ୍ଗେ। ଏଟା ବିଧି କହିକି ନିଷେଧ କରିଲେ ଆସିଛି, ମତ୍ପର ନ ହେଇପାରିବ ଯେ ଭଗବତ ଭକ୍ତି ନ କରିବ ସେ କଣ କେବେ ବି ଇନ୍ଦ୍ରିୟ ସଂଯମ କରିପାରିବନି। ହଁ ସେ ଦୁର୍ବାର ଜିନିଷ ଏଇଟା ସେ କରିଥିବ, କିନ୍ତୁ ପୁଣି ଆଉ ଥରେ ତାର ହୃଦୟରେ ବିଜୟ ଚାଲି ଆସିବ। ଏଠି ସେ ଲେଖିଲେ ଆମ ବିଜିତ ଇନ୍ଦ୍ରିୟ ଇନ୍ଦ୍ରିୟକୁ ବିଜୟ କରିଥିଲେ ମଧ୍ୟ ମର୍ଯ୍ୟା ନିବେଶିତ ମନ ସିଏ ପୁନର୍ ଅନର୍ଥ ଦୁର୍ବାର, କିନ୍ତୁ ମୋ ପାଖରେ ଯାହାର ମନ ଅଛି ତାର ଅନର୍ଥ କେବେ ଆସିବନି। ଅର୍ଥାତ୍ ଯାହାର ଯିଏ ଭଗବାନଙ୍କର ଭକ୍ତ ନୁହେଁ ତାର ଆଉ ଥରେ ମନରେ ଏ ଜିନିଷ ଉଦିତ କାମ କ୍ରୋଧ ଯାହାର ଉଦିତ ହେଇପାରିବ। ସମ୍ପୂର୍ଣ୍ଣ ଆତ୍ୟନ୍ତିକ ପ୍ରେମଟା ପାଇନି ମାନେ ତାର ଆତ୍ୟନ୍ତିକ ହେଇନି ଆଉ ଉଦିତ ହେଇଯିବ। ଆଉ ଆଜି ଅପରାଧ କରିଦେବ, ଯେମିତି ଅମରେଶ ପ୍ରତି ଅପରାଧ କରିଦେଲେ କ୍ରୋଧ ହେଇଗଲା, ଜୀବନ ଜୀବନ ମୁକ୍ତ ମାନେ ମନ୍ଦନ ପଡ଼ିଯିବେ। ଆଉ ପ୍ରଥମେ ଧ୍ୟାନ ଦେବେ, ପୁଣି ପୁଣି ପ୍ରବଚନ ବୁଲିଲା, ଗୀତାକୁ ଏମିତି ସେ ଭଗବାନ କହିଛନ୍ତି ନା, ପୁଣି ବୁଲେଇଲି, ପ୍ରଶ୍ନ ଦେଲେ ନା କେଉଁଠି ସ୍ଥିତ ପ୍ରଜ୍ଞା କା ହାସ କୁଆଡ଼େ ବୁଲି 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 ଚାରିଟା ପ୍ରଶ୍ନ ବୁଲି ବୁଲି ଆଣିକି ସବୁବେଳେ ଅନ୍ୟ ବ୍ୟତିରେକ ଅନ୍ୟ ବ୍ୟତିରେକ ମୁଖରେ କହି କହିକି ଆଣୁଛନ୍ତି, ନେଇକି ମୁଁ ସାରିବ ପ୍ରବଚନ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାନନ୍ଦେ।